हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। सर्वप्रथम मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमल रे समर्पित होई कृपा भिक्षा करी प्रणति निवेदन करी संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल रे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल रे कृपा भिक्षा करी प्रणति निवेदन करी उपस्थित श्रोता वैष्णव मानंकु प्रणति निवेदन पूर्वक प्रभु श्री श्री जगन्नाथ बलदेव सुभद्रा महाराणी सुदर्शन देवंकर महत कृपारु प्रभु श्री नीलकंठ अश्वर मंदिरंकर प्रांगणरे आमको प्रभु किछि सुजोग दैछन्ति सात दिन भगवानंकर कथा शुणिया पई विशेष करी श्रीमद भागवतमरु। तबे प्रथम थर पई आमे एठिके आसुछु आमर कहिवार शैली आपण माने मीडिया माध्यमरे कथा प्रवचन शुणुथिबे आउ एठि भी अनुष्ठान होथिबे बहु स्थानरे प्रवचन भी होछन्ति किंतु आमर कहिवार शैली आमर गौड़ीय वैष्णव धारारे ये संपूर्ण तत्व उपरे आधारित आपण माने धैर्य धरियाक पड़िबो कारण एथिरे परमार्थिक लाभ हेबो परमार्थिक कल्याण हेबो आत्मकल्याण हेबो ଏଥିରେ ମନୋରଞ୍ଜନର କିଛି ବସ୍ତୁ ନାହିଁ। ସାଧାରଣ ସମାଜରେ ଯେଉଁ ପ୍ରବଚନକୁ ଭାବନ୍ତି କିଛି ରିଲାକ୍ସ ପାଇଁ, ଏଠି କିଛି ରିଲାକ୍ସ ନାହିଁ। ଇଏ ଗୋଟେ ବହୁତ ବଡ଼ ଟ୍ୟାକ୍ସ ଆପଣଙ୍କ ଜୀବନରେ ଆମେ କେତେ ବଡ଼ ସମୟକୁ ନଷ୍ଟ କରିଦେଉଛେ ଆଉ ଆମର ଜୀବନ ଦିଗରେ ଆମେ କେଉଁ ଦିଗରେ ଯାଇଛେ ଭାଗବତମ କ'ଣ କହୁଛନ୍ତି କାରଣ ଆପଣମାନେ ଶୁଣୁଥିବେ ସାତ ଦିନରେ ଭାଗବତ ପୁରା ସରିଯାଉଛି କିନ୍ତୁ ଆମର ସାତ ଦିନରେ ଗୋଟିଏ କି ଦୁଇଟି ଅଧ୍ୟାୟ ଯିବେ ଏ ଦୁଇଟି ଅଧ୍ୟାୟ ଆଲୋଚନା ହେବେ ନବମସ୍କନ୍ଦରୁ ଯଯାତି ମହାରାଜଙ୍କର ଚରିତ ଜଣେ ବହୁତ ବଡ଼ ରାଜାଙ୍କର ଜୀବନ ଚରିତ କୌଣସି ଛୋଟ ରାଜା ନୁହନ୍ତି ବହୁତ ବଡ଼ ରାଜା ରାଜା ଥାଇକି ଏବଂ ତାଙ୍କର ବଂଶ ପରମ୍ପରା ଭଗବାନଙ୍କ ନିକଟରୁ ଆସିଛନ୍ତି। ଦେଖନ୍ତୁ ସମାଜରେ ଲୋକମାନେ କେହି ନିଜର ଭୁଲ ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି, ନିଜର ଭୁଲ ଅନ୍ୟ ପାଖରେ ନ ମାନନ୍ତୁ କିନ୍ତୁ ନିଜେ ଯେ ଭୁଲ କରୁଛନ୍ତି ବୋଲି ପ୍ରଭୁଙ୍କ ପାଖରେ ସେ ସ୍ୱୀକାର ବି କରୁନାହାନ୍ତି। କାରଣ କେହି ନ ଜାଣିଲେ ବି ଆମର ଭୁଲକୁ ଭଗବାନ ଜାଣନ୍ତି, କାରଣ ଭଗବାନ ପରମାତ୍ମା ରୂପରେ ଅଛନ୍ତି, ଆମେ ତାଙ୍କୁ ଠକି ପାରିବାନି। କିନ୍ତୁ ଆମେ କେତେ କେତେ ବଡ଼ ଭୁଲ ସବୁ ଜୀବନରେ କରିକି ଆସୁଛେ, ଆମ ଦିଗ କ'ଣ ଜୀବନର, ଭାଗବତମା ଆମକୁ ସୂଚନା ଦେଉଛନ୍ତି, ଆମେ ଜାଣିବା ଦରକାର ଆମେ ଏଇ ଏଇ ରାସ୍ତାରେ ଯାଉଛେ। ଜଣେ ମହାରାଜ, ବହୁ ବଡ଼ ମହାରାଜ ଯଯାତି ମହାରାଜ, ତାଙ୍କ ଜୀବନର ଇତିହାସକୁ ଗାଥାକୁ ଆପଣମାନେ ଶୁଣିବେ କେତେ ସୁନ୍ଦର ଶିକ୍ଷା ଅଛି। ଇଚ୍ଛାରେ ସେ ବିବାହ ହେଇଛନ୍ତି, ପ୍ରଭୁଙ୍କ ଇଚ୍ଛାରେ, ଶିବଜୀଙ୍କ ଇଚ୍ଛାରେ, କିନ୍ତୁ ଆଜି କେତେ ବଡ଼ ସଂସାର ଭିତରେ ରହି କେତେ ବଡ଼ ଅସୁବିଧାରେ ପଡ଼ିଗଲେ। ସଂସାର ଭିତରେ ଲୋକମାନେ ଆଜିକାଲି କିଛି ଗୋଟେ ଭାବୁନାହାନ୍ତି ଗୋଟେ ଦାୟିତ୍ୱ ବୋଲି, ବିବାହ ବାଟକୁ ଭାବନ୍ତି ବିବାହ ଗୋଟେ ଜୀବନର କର୍ତ୍ତବ୍ୟ, ଆମେ ବିବାହ ହେଇ ପଡ଼ିବା। ଏ ସଂସାର କୌଣସି କାମ ସହଜ ନାହିଁ, ପ୍ରତ୍ୟେକ କାମ ଏତେ ଜଟିଳ, ଭଗବାନ ଜାଣନ୍ତି ସେଥିପାଇଁ ସବୁ ସୂତ୍ର ଦେଇଛନ୍ତି, ଠିକ ଅଛି ବିବାହ ହେବ ତ ଏଭଳି ଭାବରେ ବିବାହ ହେଇକି ସଂସାର ରହିବାକୁ ପଡ଼ିବ, ବ୍ରହ୍ମଚାରୀ ସାଧୁ ହେବ ତ ସାଧୁ ଜୀବନରେ ଏଇଭଳି ଭାବରେ ଚଳିବାକୁ ପଡ଼ିବ। ସମସ୍ତଙ୍କ ପାଇଁ ଭଗବାନ ଗୀତା ଭାଗବତରେ ଗାଇଡଲାଇନ୍ସ ଦେଇଛନ୍ତି। ଆଉ ସମାଜର ବଡ଼ ବଡ଼ ଉଚ୍ଚ ପଦବୀରେ ଥିବା ତଥାକଥିତ ଶିକ୍ଷିତ ଲୋକ ଯେତେଦିନ ପର୍ଯ୍ୟନ୍ତ ଭଗବାନଙ୍କର ବାଣୀଙ୍କୁ ସେମାନେ ଗ୍ରହଣ ନ କରିବେ ସେ ପର୍ଯ୍ୟନ୍ତ ସମାଜକୁ ସୁଧାରିବାର ଆଶା ନାହିଁ, ପରିବାରକୁ ସୁଧାରିବାର ଆଶା ନାହିଁ, କିମ୍ବା ବ୍ୟକ୍ତିତ୍ୱକୁ ସୁଧାରିବାର ଆଶା ନାହିଁ, କାହାର କୌଣସି ସମାଧାନ ନାହିଁ। ଏହା ଜଣେ ମହାରାଜ କେତେ ବଡ଼ ଭୁଲ ରାସ୍ତାରେ ଗଲା ପରେ ନିଜେ ନିଜେ ସ୍ୱୀକାର କରିକି ନିଜ ସ୍ତ୍ରୀ ପାଖରେ ବହୁତ ବଡ଼ ସୁନ୍ଦର ଗାଥା କହିବେ, ଜୀବନର ଗାଥା, ଏ ସଂସାର ପଥରେ କ'ଣ ସେ ଭୁଲ କରିଦେଲେ। ନବମ ସ୍କନ୍ଦ ଶ୍ରୀମଦ ଭାଗବତଙ୍କର ନବମ ସ୍କନ୍ଦକୁ ଈଶ କଥା କୁହାଯାଏ। ଭାଗବତର ଦଶଟି ଲକ୍ଷଣ ଅଛନ୍ତି, ଅତସର୍ଗ ବିସର୍ଗ ସ୍ଥାନ ପୋଷଣ ହୋଇଥାଏ, ମନ୍ୱନ୍ତର ଈଶ କଥା ନିରୋଧ ମୁକ୍ତି ଆଶ୍ରୟ। ଏଥିରେ ଆପଣ ଯଦି କେହି ଭାଗବତ ପଢ଼ୁଥିବେ ଦେଖିବେ କେବଳ ନବମ ସ୍କନ୍ଦରେ ରାଜାମାନଙ୍କର ବର୍ଣ୍ଣନା ସବୁ ଚାଲିଛି, ସୂର୍ଯ୍ୟବଂଶରେ ଚନ୍ଦ୍ରବଂଶରେ। ଏ ଯେଉଁ ଯଯାତି ମହାରାଜ ଆସୁଛନ୍ତି ଏ ଚନ୍ଦ୍ରବଂଶରେ ଆସୁଛନ୍ତି, ଭଗବାନ ବିଷ୍ଣୁଙ୍କ ପାଖରୁ ଆସିଲେ ବ୍ରହ୍ମା, ବ୍ରହ୍ମାଙ୍କର ପୁତ୍ର ହେଲେ ଅତ୍ରି, ଅତ୍ରିଙ୍କର ପୁତ୍ର ହେଲେ ସୋମ, ସୋମଙ୍କର ପୁତ୍ର ହେଲେ ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ହେଲେ ପୁରୁରବା, ପୁରୁରବାଙ୍କର ପୁତ୍ର ହେଲେ ଆୟୁ, ଆୟୁଙ୍କର ପୁତ୍ର ହେଲେ ନହୁଷ, ନହୁଷଙ୍କର ଛଅ ପୁତ୍ର, ଯାହାଙ୍କର ବାପା ହିସାବ କରିବାକୁ ଗଲେ ଜେଜେବାପା ଭଗବାନଙ୍କ ନିକଟରୁ ଆସୁଛନ୍ତି, ଆଉ ବହୁତ ବଡ଼ ସଂସାର ବିଦ୍ୱାନ ଲୋକ। ଆଜି ଟିକେ ଭୁଲ ପାଇଁ କେତେ ବଡ଼ ଅନୁତାପ କରିବେ, ସଂସାର ତୃପ୍ତି ହେଇପାରିବେ, ବହୁତ ବଡ଼ ସୁନ୍ଦର ଉଦ୍ଗାର ଦେବେ ଭାଗବତମରେ। ଯାହା ଯାହା ପାଖରେ ମୋବାଇଲ ଅଛନ୍ତି ସମସ୍ତେ ଥରେ ଥରେ ଚେକ୍ କରିଦିଅନ୍ତୁ, ସାଇଲେଣ୍ଟ ମୋଡ଼କୁ ନେଇଯାଆନ୍ତୁ କିମ୍ବା ବନ୍ଦ କରିଦିଅନ୍ତୁ। ଏ ନବମ ସ୍କନ୍ଦର ଅଠର ଅଧ୍ୟାୟ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ଶୁଣାଉଛନ୍ତି ନବମ ସ୍କନ୍ଦ। ଏଥିରେ ବଂଶାନୁଚରିତ, ନବମ ସ୍କନ୍ଦରେ କେବଳ ବଂଶ ଚରିତ, ମହାନ ମହାନ ଭଗବାନଙ୍କର ଭକ୍ତମାନଙ୍କର ଜୀବନ ଚରିତ ସବୁ ଅଛି। ଅଠର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯଯାତି ଚରିତକୁ ପ୍ରବେଶ କରୁଛନ୍ତି, ନହୁଷଙ୍କର ପୁତ୍ରମାନଙ୍କର କଥା ବର୍ଣ୍ଣନା କରୁଛନ୍ତି। ନହୁଷଙ୍କର ଛ ଜଣ ପୁତ୍ର ଥିଲେ, ସେ ସୁଖ ଉଚ ୟତି ସଂୟାତି ଆୟତି ବିୟତି କୃତି ଷଡ଼ିମେ ନହୁଷସ୍ୟ ଆସନିନ୍ଦ୍ରଣୀବ ଦେହିନ। ହେ ପରୀକ୍ଷିତ, ଯେଭଳି ଜୀବର ଛଅଟା ଇନ୍ଦ୍ରିୟ ଅଛନ୍ତି, ଛଅଟା ବାସ୍ତବିକ ପ୍ରକୃତ ହେଉଛନ୍ତି ଆକ୍ଟିଭ ସେନ୍ସେସ୍ ଯାକ ଇଂଲିଶରେ କୁହାଯାଏ, ଅତ୍ୟନ୍ତ କ୍ରିୟାଶୀଳ ଇନ୍ଦ୍ରିୟ ମାନେ, ପାଞ୍ଚ ଜ୍ଞାନେନ୍ଦ୍ରିୟ ଆଉ ମନ, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ଚର୍ମ ତ୍ୱକ୍, ଏଇ ପାଞ୍ଚ ଜଣ ଆମକୁ ସଂସାରରେ ପଶେଇଛନ୍ତି, ଏଇ ପାଞ୍ଚ ଜଣ ଆମକୁ ସଂସାର ଉଦ୍ଧାର କରିବେ। ସଂସାରରେ ଆମେ ଯେଉଁ ବିଷୟରେ ପଶିଯାଇଛେ ଦୁଃଖ ପାଉଛେ ଏଇ ପାଞ୍ଚ ଜଣଙ୍କ ପାଇଁ, ଆକୁ ଜ୍ଞାନେନ୍ଦ୍ରିୟ କୁହାଯାଏ। ଏମାନେ ଜ୍ଞାନ, ସଂସାରର ଜ୍ଞାନ ଏମାନେ ଗ୍ରହଣ କରୁଛନ୍ତି, ଆଉ ଭଗବତ ଜ୍ଞାନ ଏମାନେ ହିଁ ଗ୍ରହଣ କରିବେ। ଚକ୍ଷୁରେ ଟିଭି ଦେଖୁଛେ, ଚକ୍ଷୁରେ ଭଗବାନଙ୍କୁ ଦେଖିବା, ଆଖି ବନ୍ଦ କରିଦେଲେ ଆମେ କିଛି ଦେଖିପାରିବାନି। ଜ୍ଞାନଟା ଯେଉଁ ଦର୍ଶନ କରିବାର ଜ୍ଞାନଟା ଆହରଣ କରୁଛି ମନ ମାଧ୍ୟମରେ ଚକ୍ଷୁ, କିନ୍ତୁ ଗୋଟିଏ ଇତର ବସ୍ତୁକୁ ଦେଖିକି ମନ ଦୂଷିତ ହେଇଯାଉଛି, କିନ୍ତୁ ଭଗବାନଙ୍କୁ ଦର୍ଶନ କରିକି ମନ ମୁକ୍ତ ହେଇଯାଉଛି। ପାଞ୍ଚ ଜ୍ଞାନେନ୍ଦ୍ରିୟ ସହିତ ମନ, ଏଇ ଛଅଟି ଇନ୍ଦ୍ରିୟ ଯେଭଳି ବଶୀଭୂତ ହେଇଗଲେ ଗୋଟେ ଜୀବ, ଗୋଟେ ଦେହୀ ସୁଖରେ ରୁହେ। ପୁତ୍ର ଜନ୍ମ କରିଥିଲେ ନହୁଷ, ଛ ଜଣ ଛଅଟି ପୁତ୍ର ଥିଲେ, ବହୁତ ସୁନ୍ଦର ପୁତ୍ର। କଳିଯୁଗର ତ ଛଅ ଜଣ ପୁତ୍ର ଏବେ କାହାର ପାଇବେନି, ଏ ଗୋଟିଏ ପୁତ୍ର ବା ଦୁଇଟି ପୁତ୍ର, ସନ୍ତାନ ଅଧିକ ଲୋକ ନାହିଁ କଳିଯୁଗର ଲୋକମାନଙ୍କର, କାରଣ ସେମାନେ ଭଗବାନଙ୍କର କୌଣସି ନିୟମକୁ ମାନିବାକୁ ରାଜି ନାହିଁ। ସଂସାରରେ ସନ୍ତାନ ସୃଷ୍ଟି କରିବା ପାଇଁ କ୍ଷମତା ପ୍ରଭୁ ଯେଉଁ ଦେଇଛନ୍ତି ବୈଦିକ ନିୟମ ହିସାବରେ, ଏବେ ତ ଲାଗୁଛି ହିନ୍ଦୁ ଲୋକମାନଙ୍କର ଯେତେ ଦେବତା ଅଛନ୍ତି ଦେବତାମାନଙ୍କୁ ପାଣି ଦେବା ପାଇଁ ବି ଆଉ ଲୋକ ରହିବେନି, ସମସ୍ତଙ୍କର ଗୋଟିଏ ପୁଅ ନା ଗୋଟିଏ ଝିଅ ବାସ। ଆମର ଯେତେ ଦେବାଦେବୀ ଅଛନ୍ତି, ଯେତେ ମନ୍ଦିର ଏବେ ତିଆରି ଚାଲିଛି ଆଉ ମନ୍ଦିର ହବ, ଶେଷରେ ଆମେ ହିନ୍ଦୁ ଲୋକମାନେ ଜଳ ଦେବା ପାଇଁ ବି କେହି ରହିବେନି। ଆମର ଅଧିକ ସନ୍ତାନ ଆବଶ୍ୟକ ନାହିଁ, ଯଦି ଅଧିକ ସନ୍ତାନ ଆବଶ୍ୟକ ନାହିଁ ଠିକ୍ ଅଛି, ବ୍ରହ୍ମଚର୍ଯ୍ୟ ହେଇକି ଚଳିବାକୁ ପଡ଼ିବ, ବ୍ରହ୍ମଚର୍ଯ୍ୟ ସାଧୁ ହେଇଯିବାକୁ ପଡ଼ିବ। ଛଅଟି ସନ୍ତାନ ଜନ୍ମ କରିଥିଲେ, ଛଅଟି ସନ୍ତାନ ଇନ୍ଦ୍ରିୟ ନାୟକ ଦେହି ନାମ। ଏଇ ଛଅ ଜଣ ଇନ୍ଦ୍ରିୟ ମାନଙ୍କର ଗୋଟେ ଶରୀରରେ ଇନ୍ଦ୍ରିୟ ମାନେ ଯେଭଳି ମନ ଦ୍ୱାରା ବଶୀଭୂତ ହେଇଗଲେ ବ୍ୟକ୍ତିକୁ ସାହାଯ୍ୟ କରନ୍ତି, ଏ ପୁତ୍ର ମାନେ କିଏ କିଏ ସଂୟାତି ଯତି ଯଜାତି ସଂୟାତି, ଏ ଯେଉଁ ଛଅ ଜଣ ପୁତ୍ର ରହିଲେ ଆୟତି ବିୟତି କୃତି, ଏମାନେ ସମସ୍ତେ ନହୁସଙ୍କର ବହୁତ ବଡ଼ ରାଜା ନହୁସ ପୁଣ୍ୟମାନ ରାଜା, ସେ ଭୁଲ କରିଦେଲେ, ଛୋଟିଆ ଭୁଲ କରିଦେଲେ। ଶୁଣିବେ, ଏଇ ଛଅ ଜଣ ପିତାର ବଶୀଭୂତ ହେଇକି ରହିଥିଲେ, ପିତାଙ୍କର କଥା ମାନିଥିଲେ। ସଂସାର ଜୀବନରେ ଗୃହସ୍ଥ ଲୋକର ସବୁଠୁ ବଡ଼ ଦୁଃଖ କ'ଣ, ପୁତ୍ର ଯଦି ଶାସନରେ ନାହିଁ, ବରଂ ପୁତ୍ର ଯାହାର ନାହିଁ ଭଲ, ଯାହାର ପୁଅ ନାହିଁ ବହୁତ ଭଲ, କିନ୍ତୁ ପୁଅ ଅଛି ସେ କଥା ମାନୁନି, ବରଂ ନୀତିଶାସ୍ତ୍ର କହିଲେ ଅଜାତ ମୃତ ମୂର୍ଖାଣମ ଆଦୌ ବରଂ ନଚନ୍ତିମ ସକୃତ କରମ ଦୁଃଖ ଆଦୌ ସକୃତ କରମ ଦୁଃଖ ଅନ୍ତିମ ତୁ ପଦେ ପଦେ। ପୁତ୍ର କଣ ଶ୍ଳୋକଟି କହିଲି, ଅଜାତ ମୃତ ମୂର୍ଖାଣ, ଯାହାର ପୁଅ ନାହିଁ ବହୁତ ଭଲ, ଯାହାର ପୁଅ ନାହିଁ ଭଲ, ଆଉ ଦ୍ୱିତୀୟ କହୁଛନ୍ତି ଭଲ ମୃତ, ପୁଅ ଯାହାର ଜନ୍ମ ହେଇକି ମରିଯାଇଛି ସେ ବି ଭଲ, ବୋଲେ କେମିତିଟା ଭଲ ବୋଲି କହୁଛନ୍ତି, ଜଣେ ନୀତିକାର କହୁଛନ୍ତି ଏ ସତ୍ୟ। ଯାହାର ଜନ୍ମ ହେଇନି ତାର ଥରେ ମନ ଦୁଃଖ ହବ, କାହାର ପୁଅର ବିବାହର ଦେଖିଲେ ମୋର ପୁଅଟିଏ ହେଇଥିଲେ ଏମିତି ବିବାହ ହେଇଥାନ୍ତି ଟିକେ ଖୁସି ହବ, ନହେଲେ ବୁଢ଼ା ହେଇଗଲେ କାହା ପୁଅ କାହାକୁ ସାହାଯ୍ୟ କରୁଛି, ବାପାକୁ ସାହାଯ୍ୟ କରୁଛି, ଏଇଟା ଦେଖିଲେ ତାକୁ ଟିକେ ଖୁସି ଲାଗିବ, ମୋ ପୁଅ ଥିଲେ ଥରେ ଟିକେ ଟିକେ ଥରେ ଦୁଃଖ ଲାଗିବ। ଅଜାତ ମୃତ, ଜନ୍ମ ହେଇକି ଯଦି ମରିଗଲା ଦୁଃଖଟା ଥରେ, ହଁ ମରିଗଲା ମରିଗଲା ମନକୁ ବୁଝେଇଦେବେ, କିନ୍ତୁ ମୂର୍ଖାଣ ପୁତ୍ର ଅଛି କିନ୍ତୁ ମୂର୍ଖ, ସିଏ କଣ୍ଟ୍ରୋଲର ନାହିଁ, ଲାଭ କ'ଣ କହିଲେ ଆଦୌ ବରଂ ନଚ ଅନ୍ତିମ, ଏଇ ବରଂ ପିଲା ନ ହବା ଭଲ, ପୁତ୍ର ନ ହବା ଭଲ, କିମ୍ବା ଜନ୍ମ ହେଇକି ମରିଯିବା ଭଲ, ନଚ ଅନ୍ତିମ ମୂର୍ଖ ପୁତ୍ର ରହିବା ଦରକାର ନାହିଁ, କାରଣ ଆଦୌ ସକୃତ କରମ ଦୁଃଖମ, ପ୍ରଥମେ ଜନ୍ମ ନ ହେଇଛି ବା ଯିଏ ଜନ୍ମ ହେଇକି ମରିଯାଇଛି ଏ ଥରେ ଦୁଃଖ ଦେବେ। ସାଉଣ୍ଡ ଯେମିତି ଥିଲା ସେମିତି ରଖନ୍ତୁ, ଚେଞ୍ଜ କରନ୍ତୁ, ହରେ କୃଷ୍ଣ ପ୍ରଣାମ, ଯେମିତି ଥିଲା ଗୋଟେ ଥରେ ସେଟ୍ କରିଦେବେ ଆଉ ଲାଗିବେନି, ହରେ କୃଷ୍ଣ ନା ଏଇ ସାଇଡ୍ ଗଲା, ଫିଡ଼ବ୍ୟାକ୍ଟା ଦିଅ, ଆଉ ଲାଗନି, କଥା ଆରମ୍ଭ ହେବ ଗୋଟିଏ ଲେବୁଲରେ ରଖିବ ବାସ, ଆଜ୍ଞା ଏଇ ସାଇଡ଼ଟା ଲଗାନ୍ତୁ। ଆଦୌ ସକୃତ କରମ ଦୁଃଖ ଅନ୍ତିମ ତୁ ପଦେ ପଦେ, ମୂର୍ଖ ପୁତ୍ର ପ୍ରତି ପଦକ୍ଷେପରେ ବାପାକୁ ଦୁଃଖ ଦେବ। ଚିନ୍ତା କରନ୍ତୁନି ପୁଅ ପାଠ ପଢ଼ୁ କି ନ ପଢ଼ୁ, କିନ୍ତୁ ପୁତ୍ର ପୁତ୍ର ହଉ, ସେଥିପାଇଁ ଚାଣକ୍ୟ ପଣ୍ଡିତ ବହୁତ ସୁନ୍ଦର କଥା କହିଲେ, ପୁତ୍ର ଯଦି ସୁଶୀଳ ହେଲା ପୁତ୍ରକୁ ପ୍ରଥମରୁ ସବୁ ଶିକ୍ଷା ଦେବା ଦରକାର, ପୁତ୍ରାଶ୍ଚ ବିବିଧମ ଶିଖିଲେ ନିୟୋଜମ ସତତମ ବୁଦ୍ଧି, ଯେ ବୁଦ୍ଧିମାନ ଲୋକ ସେ ପୁତ୍ରକୁ ମହତ କାମରେ ସବୁବେଳେ ଲଗେଇବ, ପିଲାଟି ବେଳକୁ ସବୁବେଳେ ଭଗବାନଙ୍କ କାମରେ ଲଗେଇବ, ଉଚ୍ଚ କଥା ଉଚ୍ଚ ଜିନିଷ ଶିଖେଇବ, କାହିଁକି ନା ସେଭଳି ପୁତ୍ର ନୀତିଜ୍ଞ ଶୀଳ ସମ୍ପନ୍ନ, ପୁତ୍ର ଯଦି ନୀତିଜ୍ଞାନ ହେଲା, ପୁତ୍ର ଯଦି ଶୀଳ ସମ୍ପନ୍ନ ହେଲା, ଶୀଳ ମାନେ ସୁସ୍ୱଭାବ ସମ୍ପନ୍ନ ହେଲା, ସେ ପୁତ୍ର କୁଳ ପୂଜିତ ହବନି, ସେ ପୁତ୍ର କୁଳର କଳଙ୍କ ହବ। ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ନହୁସଙ୍କର ଯେଉଁ ଛଅ ପୁତ୍ର ଥିଲେ, ବଶୀଭୂତ ବ୍ୟକ୍ତିର ଇନ୍ଦ୍ରିୟ ମାନେ ଯେତେ ସୁନ୍ଦର ଭାବରେ ବ୍ୟକ୍ତିକୁ ସାହାଯ୍ୟ କରନ୍ତି ସେଭଳି ଏମାନେ ସମସ୍ତେ ସାହାଯ୍ୟ କରୁଥିଲେ। ଛଅ ଜଣ ପୁତ୍ର, କିନ୍ତୁ ତା ଭିତରେ ଯତି ହେଉଛନ୍ତି ବଡ଼, ଯତି ଯଜାତି ସଂଜାତି, ଆୟାତି ବିୟତି କୃତି, କିନ୍ତୁ ଯତି ରାଜା ହେଲେ ତାଙ୍କର ପିତା ଆଗକୁ ଆଗକୁ ପଳେଇ ଆସନ୍, ପଛରେ ଯେଉଁମାନେ ଆସିବେ ବସିବେ ଆଉ ବିକ୍ଷେପ କରିବେନି କଥାରେ, ଧୀରେ ଧାରେ ବସିବେ, ମୋବାଇଲ ସୁଇଚ୍ ବନ୍ଦ କରିବେ, କାରଣ ଆପଣ ଗୋଟିଏ ପଏଣ୍ଟକୁ ଯଦି ଭୁଲିଯିବେ ତା'ପର ପଏଣ୍ଟକୁ ଆଉ ମନେ ରଖିପାରିବେନି, କାରଣ ଇଏ ଗୋଟିଏ ସିରିଏଲ୍ କଥା ଚାଲିବ, କେବଳ ଜଣଙ୍କର ଚରିତ୍ର, ଆଜି ଯାହା ଶୁଣିଲେ କାଲିକି ପୁଣି ସେଇଠୁ ଆରମ୍ଭ ହେବ, ଆଉ ପ୍ରତି ଶ୍ଳୋକର ପ୍ରତି କଥାକୁ ଆପଣ ସ୍ମରଣ କରି କରି ଗଲେ କିଛି ଆସ୍ୱାଦନ କରିପାରିବେ, ନହେଲେ ଏମିତି ଏଠି ବେଶୀ ଗୀତ ଆସିବନି, ବାହାର ଗୀତ ଗପ ଏସବୁ ଜିନିଷ ଆସିବନି ଏଠି। ତେଣୁ ଛଅଟି ପୁତ୍ର ଯେଉଁ ଥିଲେ ବହୁତ ସୁନ୍ଦର କଥା ମାନୁଥିଲେ ପୁତ୍ର। ବଡ଼ ପୁତ୍ର ଥିଲେ ଯତି, କିନ୍ତୁ ଯତି ରାଜା ହେଲେନି, ପିତା ରାଜା ହେବା ପାଇଁ ବଡ଼ ପୁତ୍ରଙ୍କୁ ଚାହୁଁଥିଲେ। ସୁଖଦେବ କହୁଛନ୍ତି ଯେତେବେଳେ ନହୁଷ କହିଲେ ଯତି ତୁମେ ରାଜା ହୁଅ, ନା ମୁଁ ରାଜା ହେବିନି, ପିତା ବଞ୍ଚିଥିବା ସମୟରେ ପୁତ୍ରକୁ ରାଜା କରିବା ପାଇଁ ଚାହୁଁଛନ୍ତି, ଜ୍ୟେଷ୍ଠ ପୁତ୍ରକୁ, କିନ୍ତୁ ମନା କରିଦେଉଛନ୍ତି। ରାଜ୍ୟଂ ନୈଚ୍ଛା ଯତି ହି ପିତା ଦତ୍ତମ ତତ୍ ପରିଣାମବିତ୍ ଯତ୍ର ପ୍ରବିଷ୍ଟ ପୁରୁଷ ଆତ୍ମନମ୍ ନାବବୁଦ୍ୟତ। ଆମର ଦେଖୁଛନ୍ତି ନା, ପାଞ୍ଚ ବର୍ଷ ପାଇଁ ରାଜା ହେବେ, ରାଜା ନାହିଁ ତ ଗୋଟେ ମନ୍ତ୍ରୀ ମନ୍ତ୍ରୀ ପଦ ମିଳିବ, ବା କାହାକୁ ମନ୍ତ୍ରୀ ପଦ ବି ନ ମିଳିପାରେ, ତା ପାଇଁ ଲୋକମାନେ କେତେ ବ୍ୟାକୱାର୍ଡ, ପୁଣି ଓଡ଼ିଶା ବା ଗୋଟେ ଜିଲ୍ଲାର ସିଏ ML ହେବେ, ଗୋଟେ ବ୍ଲକର କିମ୍ବା କିଏ ଗୋଟେ ଜିଲ୍ଲାର MP ହବ। ଦେଖନ୍ତୁ ପୂର୍ବ ଇତିହାସ କ'ଣ ଆମକୁ ସୂଚନା ଦେଉଛନ୍ତି, ଯତିଙ୍କୁ ଯେତେବେଳେ ରାଜ୍ୟମ ନୈଚ୍ଛତ ଯତଃ ପିତା, ପିତା ତାଙ୍କୁ କହୁଛନ୍ତି, ନହୁଷ କହୁଛନ୍ତି ଯତି ତୁମେ ବଡ଼ ପୁତ୍ର ତୁମେ ରାଜା ହୁଅ, କହିଲେ ନା ମୁଁ ରାଜା ହେବି, ତତ୍ ପରିଣାମ ବି ରାଜା ହେଲେ କ'ଣ ଅସୁବିଧା ସେଟା ଜାଣିଥିଲେ ଯତି। କେହି ଯଦି ଗୋଟିଏ ସିନିୟର ବା ରେସ୍ପନ୍ସିବଲ ପୋଷ୍ଟରେ ରହୁଛି, ଗୋଟିଏ ଦାୟିତ୍ୱ ସମ୍ପନ୍ନ ସ୍ଥାନରେ ରହୁଛି, ସମାଜରୁ ତାକୁ ସମ୍ମାନ ମିଳିବ। ଯେମିତି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ଗୋଟେ ଅଫିସରେ ଅଫିସରର ସମ୍ମାନ ବହୁତ କିନ୍ତୁ ଶାନ୍ତି କମ, ଗୋଟିଏ ପିଅନର ଯେତିକି ଶାନ୍ତି ଅଛି, ପିଅନର ଯେତିକି ମାନସିକ ସ୍ଥିତିରେ ଭଲ ଅଛି, ଗୋଟେ ଅଫିସର ସେତିକି ନାହିଁ। ସତେକି ମିଛ, ଯେଉଁମାନେ ଅଫିସ ଚାକିରି କରିଥିବେ ଆପଣମାନେ ଦେଖିବେ, ଆପଣଙ୍କୁ ସେତିକି ରିସ୍କ ଉଠାଇବାକୁ ପଡ଼ିବ, ସେଟା ଗୋଟିଏ କଥା। ଦ୍ୱିତୀୟ କଥା ହେଲା, ଆପଣଙ୍କୁ ବିକ୍ଷେପ ମନରେ ରହିବେ, ମାନେ ଇଏ ସଂସାର ଜଣେ ଚାକିରି କରିବା କଥା, ପରମାର୍ଥ କଥା ଛାଡ଼ନ୍ତୁ। ଯତିଙ୍କୁ ଯେତେବେଳେ ରାଜା ହେବା ପାଇଁ ପିତା କହିଲେ, ନହୁଷ କହିଲେ ଯତି ତୁମେ ରାଜା ହୁଅ, କହିଲେ ନା ମୁଁ ରାଜା ହେବିନି, ତତ୍ ପରିଣାମ ବି ରାଜା ହେବାର ପରିଣାମଟା କ'ଣ ସେ ଜାଣନ୍ତି, କାହିଁକି ରାଜା ହେବା ଭଲ କାମ ନୁହେଁ। ରାଜା ହେବାକୁ ଗଲେ ସାଉଣ୍ଡ କାହିଁ ବାରମ୍ବାର ବଦଳୁଛନ୍ତି, ଥରେ କହିଲି ନା, ହରେ କୃଷ୍ଣ। ରାଜା ହେବାର ଗୋଟେ ଦୋଷ ଅଛି, କ'ଣ ଦୋଷ ପ୍ରକୃତରେ ଆପଣ କେହି ପ୍ରଶ୍ନ କରିପାରନ୍ତି, ରାଜା ନହେଲେ ରାଜାକୁ ଚଳେଇବ କିଏ, ରାଜା ତ ଆବଶ୍ୟକ। ସେଥିପାଇଁ ଭଗବାନ ଗୀତାରେ କହୁଛନ୍ତି, ନରାଣ ନରାଧିପ ଅହମ୍। ଆମର ଗୋଟେ ଓଡ଼ିଆରେ ଗାଁ ଗହଳିରେ ଅଛି, ଏପରିକି ଯା ମୁଣ୍ଡରେ କ'ଣ କୁହନ୍ତି, ହାତୀ ସୁନା କଳସ ପାଣି ଢାଳିବ ସିଏ ରାଜା ହବ। ରାଜା କିଏ ହବ, ହାତୀ ଜାଣେ ହସ୍ତି ଜାଣେ, ଯେତେବେଳେ ରାଜା ପାଇଁ କିଛି ବିବାଦ ଉଠେ ପ୍ରଜାମାନଙ୍କ ଭିତରେ ମନ୍ତ୍ରୀମାନଙ୍କ ଭିତରେ ଏମିତି କିଛି ବିବାଦ ଆସେ, ସେତେବେଳେ ହସ୍ତି ସମାଧାନ କରେ। ଗୋଟେ ଗାଁ ଗହଳିରେ ଆମେ ଶୁଣି ଛୋଟ ପିଲାବେଳେ, ହସ୍ତିକୁ ଛାଡ଼ି ଦିଆଯିବ, ପାଞ୍ଚ ପୁତ୍ର ଅଛନ୍ତି, ପାଞ୍ଚ ପୁତ୍ର ଭିତରେ କଳହ ଲାଗୁଛି, ବା ମନ୍ତ୍ରୀ ରାଜାଙ୍କ ଭିତରେ ସମାଧାନ କରିପାରୁନାହାନ୍ତି କାହାକୁ ରାଜା କରିବା, ହସ୍ତିକୁ ଛାଡ଼ି ଦିଆଯିବ। ହସ୍ତି ଯାଇକି ଯାହାର ମସ୍ତକରେ ସ୍ୱର୍ଣ୍ଣ କଳସୀ ଢାଳିବ, ସ୍ୱର୍ଣ୍ଣ କଳସୀରେ ଜଳ ଢାଳିବ ବା ତା ମଥାରେ ରଖିବ, ସିଏ ରାଜା। ତାହେଲେ ବୁଦ୍ଧିମାନ କିଏ, ମନୁଷ୍ୟ ନା ହସ୍ତି, ମନୁଷ୍ୟ କହୁଛି ପଶୁପକ୍ଷୀ, ଆମେ ଭୋଟରେ ଭୋଟ ଦବା, ବାକ୍ସରେ କାଉଣ୍ଟିଂ ହବ, ତାପରେ ପୁଣି କିଏ କମିଗଲେ ହବନି, ତାପରେ ରାଜା ଜଣେ ହବ। କିନ୍ତୁ ଜଙ୍ଗଲରେ ଥିବା ଗୋଟେ ହସ୍ତି କହିପାରିବେ ରାଜ୍ୟ କିଏ ଚଳେଇବ? ଜଙ୍ଗଲରେ ଥିବା ଜଣେ ହସ୍ତି ସେ ପ୍ରକୃତି ଉପରେ ବି ନିର୍ଭର କରି ବଞ୍ଚୁଛି, ଭଗବାନ ତାକୁ ବୁଦ୍ଧି ଦେଇଛନ୍ତି। ମନୁଷ୍ୟ କେବେ ନିଜକୁ ବୁଦ୍ଧିମାନ ବୋଲି ଭାବିବା ଉଚିତ ନାହିଁ। ମନୁଷ୍ୟର ଯେଉଁ ବୁଦ୍ଧି ଅଛି ସେ ବୁଦ୍ଧି କେବଳ ମନୁଷ୍ୟର ତା ଶରୀରଟାକୁ ଚଳେଇବା ପାଇଁ, ଏହାଠୁ ଉପରକୁ କିଛି ନାହିଁ। ଯାହା ଆଜି ବାହାରିଛି ଟିଭି ମୋବାଇଲ ଯାହା ବାହାରିଛି ଶରୀର ପାଇଁ, ଏହାର ଉପରକୁ ଯିବା ପାଇଁ କିଛି ନାହିଁ। ଉର୍ଦ୍ଧ୍ୱଗତି ପାଇଁ କୌଣସି ଜିନିଷ ମଣିଷ ବାହାର କରିପାରିବନି। କିନ୍ତୁ ପଶୁପକ୍ଷୀ ମାନେ ଯେହେତୁ ଭଗବାନଙ୍କର ନିୟମକୁ ଭାଙ୍ଗୁନାହାନ୍ତି, ପ୍ରକୃତି ଉପରେ ନିର୍ଭର କରି ଚଳୁଛନ୍ତି, ଭଗବାନ ତାଙ୍କୁ ବହୁତ ସୁନ୍ଦର ସୁନ୍ଦର ବୁଦ୍ଧି ବିଚାର ଦିଅନ୍ତି। ସେ ଜାଣିପାରନ୍ତି, ଯେଭଳି ଆପଣ ଦେଖୁଥିବେ ଆମର ଏ ମନ୍ଦିର ଦେବ ମନ୍ଦିର ମାନଙ୍କରେ ପାରା ମାନେ ରୁହନ୍ତି, ସ୍କୁଲ ଘରେ ପାରା ମାନେ ରୁହନ୍ତି, ବହୁତ ଲୋକମାନଙ୍କର ଘରେ ପାରା ରୁହନ୍ତି। ପାରା ବୁଝିପାରୁଥିବେ ଆପଣ, ଲୁଟୁଣୀ ପାରା ନୁହଁ, ଆର ପାରା, ଠାକୁର ପାରା ବୋଲି କହନ୍ତି। କିନ୍ତୁ ବିପଦ ଆସିଲେ ସେମାନେ ଉଡ଼ି ପଳେଇବେ, ଆପଣ ବିପଦକୁ ଜାଣିପାରିବେନି। ମୋର ଗୃହରେ ବିପଦ ଆସିବ ଆପଣ ଜାଣିପାରିବେନି, ସିଏ ଜାଣିପାରିବେ, ଏ ଗୃହରେ ଆମେ ରହିବାନି, ସେ ପଳେଇବେ। ତାଙ୍କୁ ଏ ସୂଚନା କିଏ ଦେଉଛି? ମନୁଷ୍ୟ ଭାବୁଛି ମୁଁ ସ୍କୁଲ କଲେଜରେ ପାଠ ପଢ଼ି ଆମେ କିଛି ବହୁତ କିଛି ଲେଖି, ଆମେ ବହୁତ କିଛି ଡକ୍ଟରେଟ୍ ଏସବୁ ବହୁତ କିଛି ଲେଖିଲା, ଆମେ ବହୁତ ବଡ଼ ଜ୍ଞାନୀ, ସମାଜ ଆମକୁ ଜ୍ଞାନୀ ବୋଲି କହୁଛି। କିନ୍ତୁ ଆମର ଜ୍ଞାନ ଗୋଟେ ପଶୁପକ୍ଷୀର ଜ୍ଞାନଠାରୁ ବହୁତ କମ, କାରଣ ଆମେ ନିଜକୁ ଜ୍ଞାନୀ ବୋଲି ମନେ କରୁଛେ, କିନ୍ତୁ ପଶୁପକ୍ଷୀ ନିଜକୁ ଜ୍ଞାନୀ ବୋଲି ମନେ କରୁନାହାନ୍ତି। ଭଗବାନଙ୍କ ଜ୍ଞାନରେ ସେମାନେ ଫିଡ଼ାପ୍ ହେଉଛନ୍ତି, ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି। ରାଜା ହେବାର ଗୋଟେ ବହୁତ ବଡ଼ ଦୋଷ ଅଛି, ରାଜା ହେଲେ ପାପ ନେବାକୁ ପଡ଼ିବ, ରାଜା ହେବା ପାଇଁ ସମସ୍ତେ ଫାଇଟିଂ ଲାଗୁଛନ୍ତି। କିନ୍ତୁ ମନେ ରଖିବା ଦରକାର, ରାଜା ହେଲେ କ'ଣ ଦୋଷ? ରାଜାମ ରାଷ୍ଟ୍ର, ରାଜା ରାଷ୍ଟ୍ର କୃତମ ପାପମ, ରାଜା ପାପ ପୁରୋହିତମ। ରାଜା ରାଜ୍ୟରେ ଯେତେ ପାପ ହେଉଛି ତାର ସେୟାର ରାଜା ନେବେ। ରାଜାମାନେ ଭାବିବା ଉଚିତ ନାହିଁ ଯେ ଆମକୁ ବହୁତ ଗାଡ଼ି ମିଳୁଛି, ବହୁତ ଫ୍ୟାସିଲିଟି ମିଳୁଛି, ଆମେ ଆନନ୍ଦରେ ରହିବୁ। ଏ ଭଗବାନଙ୍କର ନୀତି, ପ୍ରଜା ପାପ କଲା ମାନେ ସେଥିପାଇଁ ରାଜା ଦାୟୀ। ଛାଡ଼ି ଦିଅନ୍ତୁ, ହରି ବୋଲ, ଆଜି ଛାଡ଼ି ଦିଅନ୍ତୁ, କାଲିଠୁ ଦେଖିବେ, ଆଉ କଥା କୁହନ୍ତୁ, ପଳେଇ ଆସ, ଓଭରଲୋଡ଼ ଯଦି ହେଉଛି ଦେଖିବେ, ବକ୍ସ ଠିକ ସାଉଣ୍ଡଟା ମୁଖ୍ୟ ଜିନିଷ। ରାଜା ରାଷ୍ଟ୍ର କୃତମ ପାପମ, ରାଷ୍ଟ୍ରର କୃତ ପାପ ରାଜା ଭୋଗିବେ। ଆପଣ ଭାଗବତ ଦେଖିବେ, ପରୀକ୍ଷିତ ମହାରାଜ କେବଳ ଦେଖିଦେଲେ ଗୋଟିଏ ବୃଷଭକୁ ଗୋଟିଏ ରାଜା ପ୍ରହାର କରୁଛି, ସେ ବୃଷଭର ତିନୋଟି ପାଦ ନାହିଁ, ଗୋଟିଏ ପାଦ ଅଛି, ସାଙ୍ଗେ ସାଙ୍ଗେ ପରୀକ୍ଷିତ ମହାରାଜ ବାହାର କଲେ, ଖଡ଼କ କଲେ, ମୁଁ ତୁମକୁ ବଦ୍ଧ କରିବି, ତୁମେ କାହିଁକି ପ୍ରହାର କରୁଛ ଗୋମାତାକୁ, ତୁମେ କିଏ? ସେ ହେଲେ କଳି। କଳି ଯୁଗରେ ଏ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦିଆଯାଉଛି, ଗୋବଧ ପାଇଁ ଲାଇସେନ୍ସ ଦିଆଯାଉଛି, କେହି ପ୍ରତିବାଦ ବି କରୁନାହାନ୍ତି। ଭିନ୍ନ ଭିନ୍ନ ପ୍ରକାର ପାପ ପ୍ରଜାମାନେ କରୁଛନ୍ତି, ସେଥିପାଇଁ ରାଜା ତାର ସେୟାର ନେବେ, ପୁଣ୍ୟ ପାପ ଉଭୟର ଫଳ ରାଜାମାନେ ନେବେ। ରାଜା ରାଷ୍ଟ୍ର କୃତମ ପାପମ, ରାଜା ପାପମ ପୁରୋହିତମ, ରାଜାର ପାପକୁ କିଏ ନବ? ପୁରୋହିତ ନବ। ସ୍ତ୍ରୀ କୃତମ ପାପମ ଭର୍ତ୍ତା, ସ୍ତ୍ରୀ ଯଦି କିଛି ପାପ କରିବ ତାକୁ ଭର୍ତ୍ତା ନବ, ସ୍ୱାମୀ ନବ। ସେଥିପାଇଁ ସ୍ତ୍ରୀଙ୍କୁ ସବୁବେଳେ ଭଗବାନଙ୍କ କର୍ମରେ ଭଗବତ ସେବାରେ ରଖିବା ଦରକାର। ସିଏ ଯଦି ପିତା ମାତା କିଛି ସେବା କରୁନି, କିଛି ଭୁଲ କରୁଛି, କାହାକୁ ଯାହା କିଛି ଭୁଲ କର୍ମ କରୁ, ସେଥିପାଇଁ ସ୍ୱାମୀ ଦାୟୀ ହବ, କାରଣ ସେ ତାକୁ ଶିଖେଇନି। ସ୍ତ୍ରୀ ଗ୍ରହଣ କରିବା ତ ଛୋଟ କାମ ନୁହେଁ, ଆପଣ ଶୁଣିବେ କେମିତି ବିବାହ ହେଉଛନ୍ତି ଯଯାତି ମହାରାଜ। ସ୍ତ୍ରୀ କୃତମ ପାପମ ଭର୍ତ୍ତା, ସ୍ତ୍ରୀ ଯାହା ପାପ କରିବ ତାକୁ ସ୍ୱାମୀ ନବ। ଶାସ୍ତ୍ର ନିୟମ। ଜଣେ ପ୍ରଶ୍ନ କରିପାରନ୍ତି, ମୁଁ ମୋ ସ୍ତ୍ରୀକି କହୁଛି କିନ୍ତୁ ସେ ପାପ କରୁଛନ୍ତି, ଶୁଣୁନାହାନ୍ତି, ତାକୁ ବାରମ୍ବାର ଏ ଚେତନା ଦେବାକୁ ପଡ଼ିବ। ଆବଶ୍ୟକ ହେଲେ ସ୍ତ୍ରୀକୁ ତ ତ୍ୟାଗ କରାଯିବନି, ତାଙ୍କର ଭରଣ ପୋଷଣ ଦେଇ ତାଙ୍କଠାରୁ ସେ ଗୃହରେ ରହିକି ମଧ୍ୟ ସମ୍ପର୍କ, ଶାରୀରିକ ସମ୍ପର୍କ ରଖା ହେବ ନାହିଁ। ସ୍ତ୍ରୀ କୃତମ ପାପମ ଭରତା, ଶିଷ୍ୟ ପାପମ ଗୁରୁ ତଥା। ଶିଷ୍ୟ ଯିଏ ହେଉଛନ୍ତି, ଯିଏ ଦୀକ୍ଷା ଗ୍ରହଣ କରୁଛନ୍ତି, ଗୁରୁ ବୋଲି ଗ୍ରହଣ କରୁଛନ୍ତି, କିନ୍ତୁ ଗୁରୁଦେବଙ୍କର ନିୟମକୁ ପାଳନ କରୁନାହାନ୍ତି, ପାପ କରୁଛନ୍ତି, ତାର ପାପକୁ ଗୁରୁ ନେବେ। ତ ରାଜା ହେବା ପାଇଁ ଚାହୁଁନଥିଲେ ଯତି ମହାରାଜ, ବଡ଼ ପୁଅ ନୌଶଙ୍କର ବଡ଼ ପୁଅ ଯିଏ ଯତି, ପରିଣାମ ବିତ୍, ସେ ପରିଣାମ ଜାଣିଥିଲେ। କାହିଁକି ନା ରାଜା ହେଲେ ଯତ୍ର ପ୍ରବିଷ୍ଟ ପୁରୁଷ ଆତ୍ମନନ ଅବବୋଧ୍ୟତେ, ରାଜା ହେଇଗଲେ ଆତ୍ମନ ଭଗବତ ତତ୍ତ୍ୱ ଆତ୍ମନ ଆତ୍ମତତ୍ତ୍ୱ ନ ଅବବୋଧ୍ୟତେ, ଭଗବାନଙ୍କର ଚିନ୍ତନ, ଭଗବାନଙ୍କର କାମ, ପ୍ରଭୁଙ୍କର ନାମ କରିବା ପାଇଁ ଟୋଟାଲ ସମୟ ମିଳିବ। ରାଜା ହେଇଗଲେ କିଛି ଦାୟିତ୍ୱ ନେଇଗଲେ, ବିଶେଷ କରି ରାଜାର ଦାୟିତ୍ୱ ନେଲେ, ଆମର ତ ଆମର ଗୋଟେ ଭାଗବତ ସପ୍ତାହ ଯାଇଥିଲି ମୁଁ ଜଲେଶ୍ୱର ପାଖରେ, ସେଠିକି ଆମର ଏମ୍ଏଲ୍ ବାବୁ ଆସିଥିଲେ। ସେ କହିଲେ, ଆଜ୍ଞା କ'ଣ ବାବା ମୁଁ କହିବି, ଆମର ସମୟ କେବଳ ଶୋଇବା ପାଇଁ ବି ସମୟ ନାହିଁ, ଆମର ଶୋଇବା ହେଉଛି ଗାଡ଼ିରେ ଶୋଇ ଶୋଇ ଆମର ଦିନ ଯାଉଛି। ଜଣେ ସାଧାରଣ ଏମ୍ଏଲ୍ ସେ କହୁଛନ୍ତି, ଆମକୁ ଏତିକି ବୁଲିବାକୁ ପଡ଼ୁଛି, ଆମର ଶୋଇବା ବେଡ଼୍ରେ ହେଇପାରୁନି, ଅଧିକାଂଶ ଦିନ ଆମର ଗାଡ଼ିରେ ଶୋଇବା ହେଉଛି। ଯିଏ ରାଜା ହେଉଛନ୍ତି ତାଙ୍କର କେତେ ବଡ଼ ଚିନ୍ତା, ଭଗବାନଙ୍କୁ ଭଜନ କରିବା ପାଇଁ ସମୟ କାହିଁ, ଆତ୍ମାନମ ଅବବୁଦ୍ଧତେ। ଯତି ମହାରାଜ ମନା କଲେ, କାରଣ ମନୁଷ୍ୟ ଜନ୍ମଟା ମିଳିଛି ପ୍ରଭୁଙ୍କୁ ଡାକିକି ସଂସାର ବନ୍ଧନରୁ ଉଦ୍ଧାର ପାଇବା, ଆମେ ଗୋଟେ ବନ୍ଧନରେ ଅଛେ। ଆପଣମାନଙ୍କ ଭିତରୁ କିଏ ହାତ ଡାକି କହିଲେ ନା ଆମେ ବନ୍ଧନରେ ନାହୁଁ ବୋଲି, ବନ୍ଧନରେ ଅଛେ, କାରଣ ପ୍ରଥମ ବନ୍ଧନ ହେଲା ଶରୀର, ଏ ଶରୀର ଡିମାଣ୍ଡ ଅଛି। ଚୋରକୁ ବାନ୍ଧିକି ପକାଯାଇଛି ଝାରପଡ଼ା ଜେଲରେ, ଆମକୁ ବାନ୍ଧିକି ପକାଯାଇଛି ଶରୀରରେ, ଏ ଶରୀର ଗୋଟେ ପନିସମେଣ୍ଟ ବଡି, ଏ ଶରୀର ଭଲ ଭଲ ଶରୀର ନାହିଁ। ଟିକେ ଆପଣ ଇଚ୍ଛା କରିକି ଅଧିକ ଖାଇଦେବେ, ଦେ ଝାଡ଼ା ହେଲା ମେଡ଼ିକାଲ ଯା, ଟିକିଏ ନ ଖାଇଲେ ପେଟ ଗରମ। କେତେ ଦେଖୁଛନ୍ତି ନା କେତେ କଷ୍ଟ, କିଏ ଆପଣଙ୍କ ଇଚ୍ଛା ବିରୁଦ୍ଧରେ କ'ଣ କରିଦେଲା, ମନ ହେଉଛି ମୁଁ ତାକୁ ମାରିବି, ତାର ପ୍ରତିକ୍ରିୟା ଚାଲି ଆସୁଛି, କ୍ଷୁଦା ତୃଷ୍ଣା ରୋଗ ଶୋକ ଜନ୍ମ ମୃତ୍ୟୁ, ବଣ୍ଡେଜ ମେଟେରିଆଲ ବଡି, ବଡି ମିନ୍ସ ବଣ୍ଡେଜ, ଭୌତିକ ଶରୀର ମାନେ ଗୋଟେ ବନ୍ଧନ। ଏଠି ସୁଖ ବୋଲି କିଛି ନାହିଁ, ଏ ଶରୀରରେ ସୁଖ ବୋଲି ଯାହା ଆମେ ମନେ କରୁଛେ, ଏଇଟା ସୁଖ ବୋଲି କେବଳ ପ୍ରତୀୟମାନ ହେଉଛି। ବହୁତ କଠୋର ପରିଶ୍ରମ କଲାବେଳେ ବି ଏଠି ସୁଖ କିଛି ନାହିଁ। ଲୋକମାନେ ଆମର ଛୋଟ ପିଲାବେଳୁ, ଆମର ବିଶେଷ କରି ଭୁବନେଶ୍ୱରରେ, ବର୍ତ୍ତମାନ ଭୁବନେଶ୍ୱର ଆପଣମାନେ ସବୁ ବୟସ୍କ ଯେଉଁମାନେ ଅଛନ୍ତି, ଆପଣମାନେ ଯେତେବେଳେ ଥିଲେ ଭୁବନେଶ୍ୱର ପରିବେଶ କେମିତି ଥିଲା, ସେଠି ସମ୍ପର୍କ କଲୋନୀ କଲୋନୀ ଭିତରେ ଲୋକମାନଙ୍କ ଭିତରେ ସମ୍ପର୍କ କେମିତି ଥିଲା, ବର୍ତ୍ତମାନ ଦେଖନ୍ତୁ କେମିତି ହେଉଛି, ଆଉ ଭବିଷ୍ୟତରେ ଚିନ୍ତା କରନ୍ତୁ କ'ଣ ହେବ। ବର୍ତ୍ତମାନ ଗୋଟେ ପ୍ରତିଯୋଗିତା ଲୋକମାନଙ୍କ ଭିତରେ କ'ଣ ରହିଛି ନା, ଆମେ କଠୋର ପ୍ରଚୁର ପରିଶ୍ରମ କଲା ପରେ ଅର୍ଥ ଆଣିଲା ପରେ ଆମେ ସୁଖୀ ହେବୁ ନା। ଏ ଶରୀରରେ ସୁଖ କେବଳ ଗୋଟିଏ ଜିନିଷ ଅଛି, ଆତ୍ମସୁଖ, ପ୍ରଭୁଙ୍କର କଥା, ପ୍ରଭୁଙ୍କର ନାମ କୀର୍ତ୍ତନ ଟିକେ କରିବେ, ଗୀତା ଭାଗବତ ଟିକେ ପଢ଼ିବେ, ଏତିକି ହେଲା ଆତ୍ମାର ସୁଖ, ଏଥିରେ ଆପଣ ମନଟା ସନ୍ତୋଷ ହେବ। ଶରୀର ସୁଖରେ ସନ୍ତୋଷ ନାହିଁ, କେବେ ଆପଣ ସନ୍ତୋଷ ହେଇପାରିବେନି। ଭଗବାନ ସେଥିପାଇଁ ଗୀତାରେ ମନା କରିଦେଲେ, ଯେହି ସଂସ୍ପର୍ଶ ଯା ଭୋଗ ଦୁଃଖ ଜୀବନ ଏବେ ଆଦ୍ୟନ୍ତ କୌନ୍ତେୟ ନତେ ସୁର ମତେ ବୁଦ୍ଧା। ବହୁତ ଧନ ହେଇଗଲା, ଗରିବ ଲୋକକୁ ଡାଇବେଟିସ ହେଉଛି କି, କେତେଟା ଗରିବ ଲୋକକୁ ଡାଇବେଟିସ ହେଉଛି, କେତେଟା ଗରିବ ଲୋକ ଡାଇବେଟିସ ହସ୍ପିଟାଲକୁ ଯାଉଛନ୍ତି ଆଜ୍ଞା, ଧନୀ ଲୋକକୁ ହେଉଛି, କାହିଁକି ହେଉଛି, ଧନ ହେଇଗଲା। ଯାହା ତା ଶରୀର ଚାହୁଁନି, ଶରୀର ଡିମାଣ୍ଡଠୁ ଅଧିକା ବି ଖାଇବ, ଅଫିସରେ ବସିବ କିନ୍ତୁ ସବୁ ଭିଟାମିନ ଜିନିଷ ଖାଇବ, ସୁଖ କ'ଣ ଅଛି ଏଠି। ଯାହା ସୁଖ କରିବା ପାଇଁ ମଣିଷ ଇଚ୍ଛା କରିବ, ତାକୁ ଗୋଟେ ଦଣ୍ଡ ମିଳିବ, ଏ ଶରୀର ତାକୁ ଦଣ୍ଡ ଦେବ, ଏଠି ସୁଖ କିଛି ନାହିଁ, ସୁଖ ହେଉଛି ଆତ୍ମା ସୁଖ। ମନୁଷ୍ୟ ଯଦି ସୁଖ ପାଇବା ପାଇଁ ଚାହେଁ, ସେଥିପାଇଁ ଯେହେତୁ ଶରୀରର ଗୋଟିଏ ଡିମାଣ୍ଡ ଅଛି, ସିଏ 50 ବର୍ଷ ପର୍ଯ୍ୟନ୍ତ ଟିକେ କଷ୍ଟ ପରିଶ୍ରମ ସଂସାରରେ କରେ, ସ୍ତ୍ରୀ ଛୁଆ ପିଲା ନେଇ ତାଙ୍କ ପାଇଁ ଟିକେ ଚାକିରି ବାକିରି କରି 50 ବର୍ଷ ହେଇଗଲା ପରେ ଗଭର୍ଣ୍ଣମେଣ୍ଟ କେତେ ବର୍ଷ ରିଟାୟାର୍ଡ କରୁଛି, 60 କରିଦେଲା ଏବେ, କାହିଁକି ନୂଆ ଆପାର୍ଟମେଣ୍ଟ ଦେବାକୁ ପଡ଼ିବ ତ, ଆଗରୁ କେତେ ବର୍ଷ ରଖା ହେଇଥିଲା 50, ଏବେ 58 କରିଦେଇଛନ୍ତି 60 ଆଉ ଗଭର୍ଣ୍ଣମେଣ୍ଟ କହିଦେଉଛି ତୁମେ ସରର କାମ କରିପାରିବନି, ବର୍ତ୍ତମାନ ତୁମେ ଅଫିସ କାମ କରିପାରିବନି, କିନ୍ତୁ ଦେଖୁଛନ୍ତି ନା ସେଇ ଲୋକ ଗଭର୍ଣ୍ଣମେଣ୍ଟ ସସ୍ପେଣ୍ଡ କରିଲା ତାପରେ ସେ ଆସିକି ଆଉ ଥରେ ଚାକିରି କରୁଛନ୍ତି, କିନ୍ତୁ ଗଭର୍ଣ୍ଣମେଣ୍ଟ କାହିଁକି ରୁଲ କରିଛି ନା, ପ୍ରକୃତରେ ଏ ଲୋକର ମାନସିକ ଭାରସାମ୍ୟ, ଏ ଠିକ କଥା, 50 ବର୍ଷ ପରେ ଗୋଟିଏ ଲୋକର ମାନସିକ ତାର ଯେଉଁ ମାଇଣ୍ଡର କ୍ୟାପାସିଟି ଅଛି, ମେଣ୍ଟାଲ ପ୍ରେସର, ସେ ଆଉ ଭୌତିକ ଜିନିଷ ବି କିଛି ନେଇପାରିବନି, ସେ ମନ ରିଲାକ୍ସ ଚାହେଁ, ମନରେ ଶାନ୍ତି ଦରକାର 50 ବର୍ଷ ପରେ, କାହିଁକି ଲୋକମାନଙ୍କୁ ଏତେ ବ୍ଲଡ଼ ପ୍ରେସର, ଡାଇବେଟିସ, ହାଏ କ'ଣ ଏଇଟା କହୁଛନ୍ତି, ହାଇ ବ୍ଲଡ଼ ପ୍ରେସର, ପାରାଲିସିସ୍ ହେଇପାରୁଛି, କାହିଁକି ହେଇଯାଉଛି, ଆମେ ମାନସିକ ମନ ଉପରେ ଅଧିକ ଚାପ ପକାଉଛେ, ମନର ଗୋଟେ କ୍ୟାପାସିଟି ଅଛି, ସେତିକି ଲୋଡ଼ ନେଇପାରିବ, ତେଣୁ ମନ ଉପରେ ଅଧିକ ଚାପ ପକାଇଲେ ମନ କ'ଣ କଲା, ସେଇଟାକୁ ଶରୀରର ଯେକୌଣସି ଗୋଟେ ଅଙ୍ଗ ଉପରୁ ଛାଡ଼ିଦେଲା। 50 ବର୍ଷ ପରେ ହେଭି ଟ୍ୟାକ୍ସ କିଛି ଦରକାର, ଗଭର୍ଣ୍ଣମେଣ୍ଟ ଛାଡ଼ିଦେଉଛି ନା ତୁମେ ସରକାର କାମ କରିପାରିବନି, ଯାଅ ଛଟେଇ ହେଇଗଲ, ତୁମେ ବସ। ଏଇ ସମୟରେ ଲୋକ ଜୀବନର ତୃତୀୟ ଅବସ୍ଥାରେ, ତୃତୀୟ ଭାଗରେ ଆଧ୍ୟାତ୍ମିକ କାର୍ଯ୍ୟ କରେ, ଭଗବତ କାର୍ଯ୍ୟ କରେ, ସଂସାର ପ୍ରବେଶ କରିକି ତାର ଜୀବନରେ ଯେତେ ଗୋଟିଏ କୁଟିଳ ଜୀବନ ହେଇଯାଇଛି, ବହୁତ କିଛି ଟ୍ୟାକ୍ସ ନେଇଛି, ସେ ରିଲାକ୍ସ ଚାହେଁ, ଭଗବାନଙ୍କର ଭଜନ ଟିକେ କରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବୃଦ୍ଧ ବେଳେ କେହି ସମ୍ମାନ ପାଆନ୍ତିନି, ଏ ଭାଗବତର ବାଣୀ, ମୁଁ ସେ ବିଷୟକୁ ଯିବିନି, ସେ ତ ତୃତୀୟ ସ୍କନ୍ଧରେ ଭଗବାନ କପିଳଦେବ ତାଙ୍କ ମାଆଙ୍କର ବଚନ, ବୁଢ଼ା ହେଇଗଲେ ନିଜକୁ ନିଜେ ଭଲ ପାଇବେନି, ପିଲା ଛୁଆ ବି ଭଲ ପାଇବେନି, ପିଲା ଛୁଆ ଆପଣଙ୍କୁ ଡଷ୍ଟବିନ୍ ଭଳିଆ ଦେଖିବେ, ବାପା କେତେବେଳେ ଘରୁ ଆଉଟ୍ ହବ, ଘର ବନେଇଥିବେ ଆପଣ, ପିଲା ଛୁଆ ଡେଲି ଶିବ ମନ୍ଦିରରେ ଆସିକି ପ୍ରାର୍ଥନା କରିବେ, ଯଦି ଆପଣ ପଡ଼ିଗଲେ ଜ୍ୱର ହେଇଗଲେ, ପ୍ରଭୁ ଭଗବାନ ବାପାଙ୍କୁ ଶୀଘ୍ର ନେଇଯାଆନ୍ତୁ, କାହିଁକି ତାଙ୍କ ସେବାଟା କରିବାକୁ ପଡ଼ିବ। ବୃଦ୍ଧ ବୟସରେ କେହି ଆଦର ନାହିଁ, କିନ୍ତୁ ବୃଦ୍ଧ ବୟସରେ ଜଣଙ୍କୁ ଆଦର କରାଯାଏ, କାହାକୁ, ସାଧୁକୁ, ସାଧୁ ଯେତେ ବୁଢ଼ା ହବ ତାର ଭ୍ୟାଲୁ ସେତେ ବଢ଼ିବ, ଲୋକ ବୁଢ଼ା ସାଧୁ ପାଖକୁ ଯିବେ, କାହିଁକି ନା ତା ଜୀବନରେ ଭଗବାନଙ୍କର ଭଜନ କରି ସେ କିଛି ଅନୁଭୂତି ଲାଭ କରୁଛି, ତା ପାଖରୁ ଆମେ ମିଶିଲେ ସଂସାର ଦୁଃଖ ଆମର ଦୂର ହବ। ସେଥିପାଇଁ 50 ବର୍ଷ ପରେ ଲୋକ ଘର ଛାଡ଼ିବା ପାଇଁ ପ୍ରସ୍ତୁତ ହେଇଯାନ୍ତି, ଯଦି ଘର ନ ଛାଡ଼ୁଛନ୍ତି ବି ଘରର ମ୍ୟାଟର ଉପରେ ଇନଭଲ୍ଭ କିଛି ହେବେ, ସାଧୁବେଳେ ରହିବେ, 50 ବର୍ଷ ହେଇଗଲା ଠିକ ଅଛି, ପ୍ରଭୁ ଯେତିକି ଯାଇଛନ୍ତି ସେତିକିରେ ସନ୍ତୁଷ୍ଟ ହେଇକି ରହିବି, ଆଉ ଏଥିରେ ମୁଣ୍ଡ ପୁରେଇବି, ପିଲା ଛୁଆ ତୁମେ ଏବେ ଦାୟିତ୍ୱ ନିଅ, କାରଣ ଆତ୍ମାନମ୍ ନ ଅବୁଦ୍ଧତେ, ଯୁବକ ବୟସରେ ଯତି ମହାରାଜ ମନା କଲେ, ନୌଶ କହୁଛନ୍ତି ତୁମେ ରାଜା ହବ, କହିଲେ ନା ନା ନା, ଯୁବକ ବୟସରେ ମନା କରୁଛନ୍ତି ମୁଁ ରାଜା ହେଇଯିବି, ଯେତିକି ସମୟ ରାଜା ହେଇକି ରହିବି ଭଗବାନ ଡାକିବି କେତେବେଳେ, ସମୟ କାହିଁ, ଆମକୁ ଏଇ ଶରୀରଟା ମିଳିଛି, ମନୁଷ୍ୟ ଶରୀରଟା ମିଳିଛି, ଏଇଟା ହେଉଛି ପ୍ରାଇମ, ମାନେ ପ୍ରାଇମ ଡ୍ୟୁଟି, ମୁଖ୍ୟ କର୍ତ୍ତବ୍ୟ ହେଉଛି ପ୍ରଭୁଙ୍କୁ ଡାକିବା, କହିବେ କାହିଁକି ମୁଁ ଡାକିବି, କି ଜଣେ ପ୍ରଶ୍ନ କରେ, ମୁଁ ଭଗବାନ ନ ଡାକିଲେ ମୋର କ'ଣ ଅସୁବିଧା ହବ, ଭଗବାନ ନ ଡାକିଲେ ଗୋଟିଏ ଜିନିଷ ମିଳିବନି, କର୍ମଣ୍ୟବାଧିକାରିସ୍ତୁ ମା ଫଲେଷୁ କଦାଚନ, କର୍ମ ଆପଣ କରିପାରନ୍ତି କିନ୍ତୁ କର୍ମ କାହିଁ କରୁଛନ୍ତି, ଚାକିରି କାହିଁ କରୁଛନ୍ତି, ଭୁବନେଶ୍ୱର ଫ୍ଲାଟ କାହିଁ କିଣୁଛନ୍ତି, ଲାଷ୍ଟ ଉତ୍ତର ଶାନ୍ତି ପାଇଁ, କିନ୍ତୁ ଶାନ୍ତିଟା ଆପଣଙ୍କ ହାତରେ ନାହିଁ, ସେଇଟା ମଧୁସୂଦନଙ୍କ ହାତରେ ଅଛି, ସେଥିପାଇଁ ସେ କହିଲେ କର୍ମଣ୍ୟ ଅଧିକାର ଅଛି, କର୍ମରେ ତୁମର ଅଧିକାର ଅଛି, ଫଳ ମୋ ହାତରେ ଅଛି, ସେଥିପାଇଁ ବୁଦ୍ଧିମାନ ଲୋକ ଭଗବାନଙ୍କୁ ଭଜନ କରନ୍ତି, ପ୍ରଭୁଙ୍କୁ ଡାକନ୍ତି, ଯୁବକ ଅବସ୍ଥାରୁ ଯତି ମନା କରିଦେଲେ ନା ମୁଁ ରାଜା ହେବିନି, କିନ୍ତୁ ଯତି ମନା କରିଦେଲା ପରେ ଦ୍ୱିତୀୟ ଭାଇ କିଏ ହେଲେ, ଯଜାତି, ଯଜାତି ବର୍ତ୍ତମାନ ରାଜା ହେବେ, ଏଇ ଯାହାଙ୍କର ଚରିତ ଆମମାନେ ଶୁଣିବା, ଯଜାତି ମହାରାଜ ବର୍ତ୍ତମାନ ରାଜା ହେବେ, କେମିତି ରାଜା ହେବେ, ଆରେ ବଡ଼ ଭାଇ ଯେତେବେଳେ ମନା କରିଦେଲେ, ସାନ ଭାଇ କ'ଣ ସାଙ୍ଗେ ସାଙ୍ଗେ କହିଲେ କି, ଯଜାତି କହିଲେ କି ମୁଁ ରାଜା ହେଇଛି ବୋଲି, ନା ରାଜା ନହୁଷ ଏତେ ପ୍ରଭାବୀ ଥିଲେ, ଦେବତାମାନେ ତାକୁ ଆହ୍ୱାନ କରୁଥିଲେ ଯିବା ପାଇଁ ସ୍ୱର୍ଗକୁ, ସ୍ୱର୍ଗ ଅଛି, ଉଚ୍ଚ ଲୋକ ଅଛି, ଏଇଟା ଭୂ ଲୋକ, ଭୂ ୟା ଉପରେ ଭୂବ, 3 ନମ୍ବର ଲୋକ ହେଉଛି ସ୍ୱର୍ଗ, ତିନି ନମ୍ବର ଲୋକ ଉପରେ ଆକୁ ଲଗେଇ ସାତଟା ଲୋକ ଅଛନ୍ତି, ତଳେ ସାତଟା ଲୋକ ଅଛନ୍ତି, ଭାଗବତରେ ସବୁ ବର୍ଣ୍ଣନା ଅଛି। ବର୍ତ୍ତମାନ ଦେଖୁଛନ୍ତି ନା ବୈଜ୍ଞାନିକ ମାନେ କହୁଛନ୍ତି ଆମେ କେଉଁଠି କେଉଁଠି ଚନ୍ଦ୍ରରେ ନା କେଉଁଠି ମଙ୍ଗଳରେ, ହଁ ମଙ୍ଗଳରେ ଆମର ବର୍ତ୍ତମାନ ଜାଗା କିଣା ହବ। କୋରାପୁଟରେ ଜାଗା ଏବେ ଫାଙ୍କା ଅଛି, ମାଗଣାରେ ଆପଣ ରହିପାରିବେ, ମଙ୍ଗଳରେ ରହିବେ, ଶାନ୍ତିରେ ରହିବେ। ସେଥିପାଇଁ ବର୍ତ୍ତମାନ କୋଟି କୋଟି ଟଙ୍କା ଲୋକ ସବୁ ବୁକିଂ କଲେ, ମଣିଷର ବୁଦ୍ଧି ଦେଖନ୍ତୁ। କିନ୍ତୁ ସେଠିକି ଯାଇପାରିବେନି, ଉଚ୍ଚକୁ କେହି ଯାଇପାରିବେନି, ଉଚ୍ଚ ଲୋକକୁ ସେ କେଉଁଆଡ଼େ ଯାଉଛନ୍ତି ଜାଣନ୍ତି ନା, ସେଟା ମଙ୍ଗଳ ନୁହେଁ। ଉର୍ଦ୍ଧେ ଗଚ୍ଛନ୍ତି ସତ୍ତ୍ୱସା, ଭଗବାନ ଗୀତାରେ କହିଲେ ଆଜ୍ଞା ଆମେ ଏଇଠୁ ଆମେରିକାକୁ ଯିବାକୁ ହେଲେ ଏଇ ଭୂଲୋକ ଭିତରେ ଆପଣଙ୍କର ପାସପୋର୍ଟ ଥିବା ଦରକାର, ଭିସା କରିଥିବା ଦରକାର, ଭିସା ଗ୍ରାଣ୍ଟ ହେବା ଦରକାର, ପୁଣି ଭିସା ଟୁରିଷ୍ଟ ଭିସା କି ବିଜନେସ୍ ଭିସା ହେବା ଦରକାର, ପୁଣି ବର୍ଷେ ପରେ ତଣ୍ଟିଆ ମାରିକି ବିଦା କରିଦେବ ପୋଲିସ। ଗୋଟେ ଦିନ ଡେରି ହେଇଗଲେ ଜେଲ୍ଖାନା ଭିତରକୁ ଯିବ। ଗୋଟିଏ ରାଜ୍ୟରୁ ଗୋଟିଏ ଦେଶରୁ ଆଉ ଗୋଟେ ଦେଶକୁ ଯିବା ପାଇଁ ହେଲେ ଏତେ ବଡ଼ ନିୟମ ଅଛି, ବିନା ଆପଣଙ୍କର କିଛି ଯୋଗ୍ୟତା ନାହିଁ, ଆପଣ ମଦ ମାଂସ ଖାଇକି ଆପଣ ଯାଇକି ରହିବେ ମଙ୍ଗଳ ଗ୍ରହରେ। ଲୋକଙ୍କର ଏ ଜ୍ଞାନ ଅଛି କି ଆଧ୍ୟାତ୍ମିକ ଜ୍ଞାନ, ଉଚ୍ଚ ଲୋକ କେଉଁମାନେ ଯାଆନ୍ତି? ଆରେ ଗୀତା ପଢ଼ନ୍ତୁ, ଉର୍ଦ୍ଧେ ଗଚ୍ଛନ୍ତି ସତ୍ତ୍ୱସା, ସତ୍ତ୍ୱଗୁଣରେ ଆପଣ ହେଲେ ଆପଣ ମୃତ୍ୟୁବରଣ କଲା ପରେ ପ୍ରଭୁ ଆପଣଙ୍କୁ ଲିଫ୍ଟ କରିକି ନେବେ ଉଚ୍ଚ ଗ୍ରହ। ମନୁଷ୍ୟ ଚାହିଁଲେ ସ୍ୱର୍ଗକୁ ଯାଇପାରିବେନି, ସ୍ୱର୍ଗକୁ ଯିବାକୁ ହେଲେ କ'ଣ କ'ଣ ନିୟମ ଭାଗବତରେ ଦିଆଯାଇଛି। କଳିଯୁଗର ଲୋକ ସ୍ୱର୍ଗକୁ ଯାଉନାହାନ୍ତି ବେଶୀ, କଳିଯୁଗର ଜନସଂଖ୍ୟା ବଢ଼ୁଛି, କାହିଁକି ବଢ଼ୁଛି? ସବୁ ଏଇଠି ଜାମ୍ ମାରୁଛନ୍ତି, ବେଶୀ ନର୍କରେ ଜାମ୍, ବେଶୀ ଏଇଠି ଜାମ୍। ଯାହା ନର୍କକୁ ଯିବେ ପୁଣି ଆସିବେ ଏଇଠି ଜନ୍ମ ହେବେ। ଆଉ ଉଚ୍ଚକୁ ଯାଉଛି କିଏ? ପୁଣ୍ୟକର୍ମ କାହିଁ ଆଜ୍ଞା? ପୁଣ୍ୟକର୍ମ ଲୋକ କରୁନାହାନ୍ତି, ପୁଣ୍ୟ ଭିତରେ ପାପର ବୃତ୍ତି ଏତେ ଅଛି। ଆପଣ କି ଖରାପ ଭାବିବେନି, ଏ ଦୁର୍ଗା ପୂଜା ହବ ନା ଆମର ଏଠି ହଉଥିବ ତ ଜାଗର, ଜାଗରରେ ଦୀପ ଏଇଠି ଯଦି କେହି ବିକୁଥିବେ, ଲୋକ ଆଣିବ ଟଙ୍କା ଯେ ଦୀପବାଲା ଆଣିତ ନ ନେଇଛି, ସେ ଦୀପ ଗୋଟେ ନେଇକି ପଳେଇ ଆସିବ, ପଇସା ଦେବେ ଜାଗରରେ। ସେ ଆସିଛି ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଦୀପ ଦେବ, କିନ୍ତୁ ଦେଖୁଛନ୍ତି ନା, ଫୁଲ ନେଇ ଆସିବ, ନଡ଼ିଆ ନେଇ ଆସିବ, ଦୋକାନୀକି ପଇସା ଦେବନି। ଯଦି ପଇସାଟା ଦେବ, ଯେଉଁ ପଇସାଟା ଚଢ଼ୁନଥିବ ସେଇଟା ଦେଇ ଦେଇ ପଳେଇ ଆସିବ, ପୁଣ୍ୟ ଅରିଜିନାଲ ନା। ଲୋକର ବୃତ୍ତିଟା ରହିଛି ନା, ମୁଁ ଅନ୍ୟକୁ ଠକେଇବି, ଚିଟିଂ ପ୍ରୋପେନ୍ସି ତାର ଅଛି, ମୁଁ ମ୍ୟାକ୍ସିମମ୍ ପ୍ରଫିଟ୍ ଦେବି, ଲେସ୍ ସର୍ଭିସ୍ ଦେବି, ମ୍ୟାକ୍ସିମମ୍ ପ୍ରଫିଟ୍ ନେବି, ଲେସ୍ ସର୍ଭିସ୍, ମୁଁ ଫାଇଦା ଉଠେଇବି। ସମସ୍ତଙ୍କ ମନରେ ତ ଏଇଆ, ସମସ୍ତେ ଗୋଟିଏ ଘର ଭିତରେ ବି ଦେଖନ୍ତୁ, ସ୍ୱାମୀ ସ୍ତ୍ରୀ, ରାଜା ପ୍ରଜା, ବିଜନେସ୍, ପ୍ରତ୍ୟେକ ଲୋକର ମେଣ୍ଟାଲିଟି ଡେଭଲପ୍ ହେଇଯାଇଛି। ମୁଁ ଗୋଟିଏ ଲୋକ ନିକଟରୁ ସ୍ୱାର୍ଥ ନେବି, କିନ୍ତୁ ତାକୁ କିଛି ସେବା ଦେବି, ତା ପାଇଁ ମୋର କିଛି କର୍ତ୍ତବ୍ୟ ନାହିଁ। ଏ ସମାଜ ସୁଖୀ କେମିତି ରହିବ? ଏଇଟା ତ ଅସୁର ସମାଜ। ଅସୁରମାନେ ସମୁଦ୍ର ମନ୍ଥନ କଲେ, କିନ୍ତୁ ଅମୃତ ହାତରୁ ଛଡ଼ାଇ ନେଇ ଚାଲିଗଲେ, ଭଗବାନଙ୍କ ହାତରୁ ଛଡ଼ାଇ ନେଇ ଚାଲିଗଲେ, କିନ୍ତୁ ଭୋଗ କରିପାରିଲେ? ଅସୁରମାନେ କେବେ ଭୋଗ କରିପାରିବେନି, ହାତରେ ଅମୃତ ଥିବ, ଏଇଭଳି ଧନ ସମ୍ପତ୍ତି ସବୁ ଥିବ, କିନ୍ତୁ ଭୋଗ ପାଇପାରିବେନି। ଧନ୍ୱନ୍ତରୀଙ୍କ ହସ୍ତରୁ ଅମୃତ କୁଣ୍ଡ ଖାଲି ଏପଟ ସେପଟ ବୁଲୁଛି, କିନ୍ତୁ ଅସୁରମାନେ ବୁଢ଼ା ଟୋକା ବୁଢ଼ା କହୁଛି, ଆରେ ମୁଁ ବେଶୀ ଟାଣିଛି, ତୁ କ'ଣ ଯୁବ କହୁଛି, ତୁମେ ବୁଢ଼ା ଲୋକ, ତୁମେ କ'ଣ ବାସୁକି ଟାଣିଛ? ମୁଁ ବା ଟାଣି ଟାଣି ମୋ ହାତ ବଥା ହେଇଛି, ଦିଅ। ବାପା ପୁଅ ନାତି କେହି କାହାକୁ ମାନୁନାହାନ୍ତି, ଇଏ ହେଲା ଅସୁର ସମାଜ। ଉଚ୍ଚ ଲୋକକୁ ବ୍ୟକ୍ତି ଯାଇପାରିବେନି, ବ୍ୟକ୍ତି ତ ପୁଣ୍ୟ କରୁ କରୁ ପାପ କରିଦେଉଛି, ତାର ପାପର ମେଣ୍ଟାଲିଟିଟା ଅଛି, ଉଚ୍ଚ ଲୋକକୁ କେମିତି ଯିବ? ନହୁଷ ସ୍ୱର୍ଗକୁ ଯାଉଥିଲେ, କିନ୍ତୁ ସ୍ୱର୍ଗରେ ଇନ୍ଦ୍ର ହେଇଥିଲେ, ଇନ୍ଦ୍ର ଗୋଟିଏ ପୋଷ୍ଟ, ଯେମିତି ପ୍ରାଇମ ମିନିଷ୍ଟର ଗୋଟିଏ ପୋଷ୍ଟ, ଇନ୍ଦ୍ର ଗୋଟିଏ ପୋଷ୍ଟ। କେଉଁମାନେ ଇନ୍ଦ୍ର ହୁଅନ୍ତି, କେଉଁମାନେ ବ୍ରହ୍ମା ହୁଅନ୍ତି, ଭାଗବତରେ ସବୁ ଅଛି, ଏ ଆଜିକାଲି କୋର୍ସ ଅଫ୍ ଷ୍ଟଡିରେ ନାହିଁ, ପଢା ଯାଉନି ଆଜିକାଲି। ଇନ୍ଦ୍ର କେମିତି ହୁଅନ୍ତି? ଶହେଟି ଅଶ୍ୱମେଧ ଯଜ୍ଞ କଲେ ଶତକ୍ରତୁ, ଶହେଟି ଅଶ୍ୱମେଧ ଯଜ୍ଞ କରିବେ, ଗୋଟେ ଅଶ୍ୱମେଧ ଯଜ୍ଞ ବର୍ତ୍ତମାନ ଭାରତବର୍ଷରେ କେଉଁଠି ଗୋଟିଏ ଜାଗାରେ ଅଶ୍ୱମେଧ ଯଜ୍ଞ ହଉ? ଯେଉଁଟା ଅଶ୍ୱମେଧ ଯଜ୍ଞ ହେଉଛି, ଅଶ୍ୱମେଧ ଯଜ୍ଞରେ କ'ଣ କ'ଣ ଲାଗେ, କେଉଁ ମନ୍ତ୍ର ଦରକାର, ଗୋଟେ ଅଶ୍ୱକୁ, ବୃଦ୍ଧ ଅଶ୍ୱକୁ ଆହୁତି ଦିଆଯିବ, ତାକୁ ପୁଣି ସେଇ ଅଶ୍ୱଟି ଯଜ୍ଞ କୁଣ୍ଡରୁ ଗୋଟେ ଛୋଟ ଅଶ୍ୱ ହେଇକି, ଯୁବକ ଅଶ୍ୱ ହେଇକି ଜୀବନ ଦାନ ପାଇଲା ପରେ ବ୍ରାହ୍ମଣମାନେ ଜାଣିବେ ଯେ ଆମର ଯଜ୍ଞଟା ସଫଳ ହେଲା। ସ୍ୱର୍ଣ୍ଣପାତ୍ର ଲାଗିବ, ଦୁଃଖୀ ଦରିଦ୍ର ବ୍ରାହ୍ମଣ ବେଶ୍ୟା ରୋଗୀ ସମସ୍ତଙ୍କୁ ଭୋଜନ ଦିଆଯିବ, ଦାନ ଦିଆଯିବ। ବ୍ରାହ୍ମଣମାନେ ଅଶ୍ୱମେଧ ଯଜ୍ଞରୁ ଏତେ ଦାନ ଆଣୁଥିଲେ ଯଜ୍ଞମାନଙ୍କରୁ, ରାସ୍ତାରେ ଛାଡ଼ିକି ପଳେଇ ଆସୁଥିଲେ, ଆଜିକାଲି ତ ଦେବ ମନ୍ଦିରରେ ପୂଜା କଲେ ନନାଙ୍କୁ ପଇସା ବି ଲୋକ ଦେବେ, ନନାଙ୍କର ବାକି ଦୋକାନ ରଖୁଛନ୍ତି ନନାଙ୍କର ବି ବାକି, ଗାଁ ଗହଳିକି ମୁଁ ଯାଏ ଲୋକ ଡାକିବେ ନନା ଆମ ଘର ପ୍ରତିଷ୍ଠା ହବ, ଘର ପ୍ରତିଷ୍ଠା ସରିଲା ପରେ ନନାଙ୍କୁ ଏ 50 ଟଙ୍କା ନିଅ, ଆଉ ଅବଶିଷ୍ଟ ଯାହା ଟଙ୍କା ରହିଲା ପରେ ଦେବେ, ନନା ତାଙ୍କ ଘରକୁ ଦୌଡ଼ିବେ, ବୁଝିଲେ ନା ପୁଣ୍ୟ କ'ଣ ସେ ଲୋକର ହେଲା। ବ୍ରାହ୍ମଣ ଆସିବ କ୍ଷତ୍ରିୟ ଘରକୁ ବୈଶ୍ୟ ଘରକୁ ମାଗିବା ପାଇଁ କରିଥିବା କର୍ମ, ସେଥିପାଇଁ ବ୍ରାହ୍ମଣ ବର୍ତ୍ତମାନ ବ୍ରାହ୍ମଣ ଯେଉଁ ଭାଇମାନେ ଅଛନ୍ତି ସେମାନେ ଚାହୁଁନାହାନ୍ତି ବ୍ରାହ୍ମଣ ଜୀବିକାରେ ଚଳିବା ପାଇଁ। ସମାଜ ଗୋଟେ ବହୁତ ବଡ଼ ଡିଜର୍ଡର ଷ୍ଟେଜରେ ଚାଲିଛି, ଅତି ଯାହାକୁ ଡିଜିଜ୍ କଣ୍ଡିସନ, ରୋଗଗ୍ରସ୍ତ ଅବସ୍ଥାରେ ଅଛି। ରାଜା ନହୁଷ ସ୍ୱର୍ଗକୁ ଗଲେ ଇନ୍ଦ୍ର ହେଲେ, କିନ୍ତୁ ଇନ୍ଦ୍ର ହେଇଗଲା ପରେ ଗର୍ଭ ଆସିଗଲା। ପିତର ଭ୍ରଂସିତେ ସ୍ଥାନ ଇନ୍ଦ୍ରାଣ୍ୟା ଧର୍ଷଣାତ୍ ଦ୍ୱିଜେହି ପ୍ରାପିତେ ଅଜଗରତ୍ୱଂ ବୈଜଜାତି ଅଭବନ୍ ରୂପଃ। ଏ ଯେଉଁ ଯଯାତି ମହାରାଜଙ୍କ ଚରିତ ଆମେ ଶୁଣିବା, ଯଯାତି ମହାରାଜ ରାଜା କେମିତି ହେଲେ, ନହୁଷଙ୍କର 6 ପୁତ୍ର ୟତି ଯଯାତି ସଂଜାତି କୃତି, ଏ ଯେ 6 ପୁତ୍ର ରହିଲେ ଯଯାତିଙ୍କୁ ଯେତେବେଳେ ନହୁଷ କହିଲେ ତୁମେ ରାଜା ହୁଅ, ଏ ଯତିଙ୍କୁ ଯତି ମନା କରିଦେଲେ, ଯତି ମନା କରିଦେଲା ପରେ ନହୁଷ ରାଜା ଅଛନ୍ତି ୟା ଭିତରେ ସେ ଇନ୍ଦ୍ର ହେଇକି ପଳେଇଗଲେ। ତାଙ୍କୁ ଡାକରା ଆସିଲା, ଦେବତାମାନେ ଆସି କହିଲେ ଦେଖ ଆପଣଙ୍କ ପୁଣ୍ୟ ବଳରେ ଆପଣ ବର୍ତ୍ତମାନ ଇନ୍ଦ୍ର ହେବେ, କାହିଁକି ନା ଇନ୍ଦ୍ର ପୋଷ୍ଟ ବର୍ତ୍ତମାନ ଭ୍ୟାକେଣ୍ଟ ଅଛି। ଇନ୍ଦ୍ର ପୋଷ୍ଟ କାହିଁକି ଭ୍ୟାକେଣ୍ଟ ନା, ବୃତାସୁରଙ୍କୁ ବଦ୍ଧ କରିଦେଲେ। ବୃତାସୁର ଯିଏ ବୈଷ୍ଣବ ଥିଲେ, ପୂର୍ବଜନ୍ମରେ ଚିତ୍ରକେତୁ ଥିଲେ, ମା ପାର୍ବତୀଙ୍କର ଅଭିଶାପରେ ଅସୁର ଜୋନିକି ଚାଲିଗଲେ। ଏ ଭାଗବତ ଷଷ୍ଠ ସ୍କନ୍ଦରେ ଆପଣମାନେ ଦେଖି ଭାଗବତ ପଢ଼ୁଛନ୍ତି, ଟିକେ ପଢ଼ନ୍ତୁ, ଘରେ ଯଦି ଗୀତା ଅଛି ଗୀତା ଟିକେ ପଢ଼ନ୍ତୁ, ଇଏ ହିଁ ଜୀବନର ଶାନ୍ତି ଦେବ। ଜ୍ଞାନ ହିଁ ଶାନ୍ତି, ନାସ୍ତି ଜ୍ଞାନାତ୍ ପରମ ଶାନ୍ତି। ଶାନ୍ତିକେ ଲାଭ କରିବା ପାଇଁ ଚାହେଁ, ଗୋଟେ ଛୋଟ ପିଲାଟେ ରାଗି ଯାଇଛି, ସେ କାନ୍ଦୁଛି ଝଗଡ଼ା କରୁଛି, ତାକୁ କିଛି ଜ୍ଞାନ ଦିଆଯାଉଛି, ବାପା ତୁ ଏଇଟା ଖାଇଲେ ତୋ ଦେହ ଖରାପ ହବ। ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ଦେଖନ୍ତୁ ଛୁଆଟାକୁ ବୁଝେଇଲା ପରେ, ସେ ଜ୍ଞାନପ୍ରାପ୍ତ ହେଇଗଲା ପରେ, ସେ ଆଉ ସେଥିପାଇଁ କଳି କରୁନି। ଏଇ ଛୋଟ ଜ୍ଞାନ ଦ୍ୱାରା ଗୋଟେ ପିଲାକୁ ବୁଝେଇବା ଦ୍ୱାରା ତାର ରାଗକୁ ଛାଡ଼ି ଦେଉଛି, କ୍ରୋଧକୁ ଛାଡ଼ି ଦେଉଛି। ସେ ଜୀବନର ସମସ୍ୟାକୁ ସମାଧାନ କରିବା ପାଇଁ କିଛି ଜ୍ଞାନ ଆବଶ୍ୟକ, ଆଉ ଜ୍ଞାନ ହିଁ ପରମ ଶାନ୍ତି ଦେବ। ସଂସାରରେ ଆମର ପ୍ରତି ପଦକ୍ଷେପରେ ପ୍ରୋବ୍ଲେମ ଆସିକି ପହଞ୍ଚୁଛି। ଆପଣ ଏଇଠି ବସିଛନ୍ତି ନା, ଏଇ ଘଣ୍ଟା 2 ଘଣ୍ଟା ଠିକ ଆରାମସେ ପଳେଇବ, ଏଇଠୁ ଯାଇକି ଯେତେବେଳେ ଆପଣ ଘରେ ବସିବେ, ଘରେ ପହଞ୍ଚିଯିବେ, ଗୋଟେ ପ୍ରୋବ୍ଲେମ। ସ୍ତ୍ରୀ କହିବ କ'ଣ କୁଆଡ଼େ ଯାଇଥିଲ ମନ୍ଦିର ବସିକି ଆଣିଲ ପରିବା, କାହିଁ ପୁଅ ଦେହ ଖରାପ, ଏଇଟା ଏହା ହେଇଛି ସେଇଟା ସେଇଆ ହେଇଛି, ପ୍ରୋବ୍ଲେମ ସବୁବେଳେ। ଗୋଟିଏ ମନ ତ ଗୋଟିଏ ନା, ତା ପାଇଁ କାର୍ଯ୍ୟ ହଜାର ହଜାର କାର୍ଯ୍ୟ, ଆଉ ନିଜର ମନ କଥାଟାକୁ ବୁଝିବା ପାଇଁ ବର୍ତ୍ତମାନ କେହି ଲୋକ ନାହାନ୍ତି। ଆପଣ ଯେ କେତେ ଅସୁବିଧାରେ ଅଛନ୍ତି ସେ କଥା ସ୍ତ୍ରୀ ବୁଝିବା ପାଇଁ ଚାହେଁ ନା, ସମାଜ ବୁଝିବା ପାଇଁ ଚାହେଁ ନା, ଅଫିସର ବୁଝିବା ପାଇଁ ଚାହେଁ ନା, ପୁଅ ବି ବୁଝିବା ପାଇଁ ଚାହେଁ ନା, ତାହେଲେ ମନ କ'ଣ କରିବ, ମନ ଶାନ୍ତି କେମିତି ପାଇବ? ଜ୍ଞାନ ଦ୍ୱାରା ସେ ନିଜକୁ ନିଜେ ବୁଝେଇବ, ଯାହା ଶ୍ରବଣ କରିଛି ଯାହା ପାଠ କରିଛି ସେ ବୁଝେଇବ, ନା ନା ମୋତେ ଏଇଭଳି ଚଳିବାକୁ ପଡ଼ିବ, ଏଇଭଳି ବ୍ୟବହାର କରିବାକୁ ପଡ଼ିବ। ଇଏ ବର୍ତ୍ତମାନ ଏତେ ବଡ଼ ବୈଷ୍ଣବଙ୍କୁ ଦ୍ରୌପଦୀଙ୍କର ପାର୍ବତୀଙ୍କର ଅଭିଶାପରେ ଚିତ୍ରକେତୁ ମହାରାଜ ଶିବଜୀଙ୍କ ସହିତ ଶିବଜୀ ଯେତେବେଳେ ପ୍ରବଚନ ଦେଉଛନ୍ତି, ଭାଗବତ କହୁଛନ୍ତି, ଏଇ ଭାଗବତ କୋଳରେ ବସେଇଛନ୍ତି ପାର୍ବତୀଙ୍କୁ, କେହି ଶୁଣିବେ କହିବେ ଆରେ ଇଏ କେଉଁ ଭଗବାନ ଯେ ହିନ୍ଦୁ ଧର୍ମରେ କୋଳରେ ସ୍ତ୍ରୀକୁ ବସେଇଛନ୍ତି। ଗୋଟିଏ ପିଲା, ସେଇ ପିଲାଟା ଆଜି ଯୁବକ ଅବସ୍ଥାକୁ ଯାଉଛି, କିନ୍ତୁ ସେ ପିଲା ଯେତେବେଳେ ଛୋଟ ପିଲା ଥାଏ ସେ ମା କୋଳରେ ବସୁନଥିଲା କି? ଆପଣ ମୁଁ କହିପାରିବିନି, ଟାଉନ୍ ବଜାର ତ ଏସବୁ ନାହିଁ, କିନ୍ତୁ ଆମେ ଛୋଟ ପିଲାବେଳେ ଶୁଣିଛୁ ଯେତେବେଳେ କେହି ଯୁବକ ବିବାହ ପାଇଁ ଯିବ ସେ ମା କୋଳରେ ବସିକି ଯାଏ, ଏଇଟା ସତ ନା? ମା ତାକୁ ବସିକି ଖାଇବାକୁ ଦିଏ, ଏସବୁ ଟାଉନ୍ ବଜାରରେ ନଥିବ କି ଅଛି ମୁଁ ବି ଜାଣିନି। ଆମେ ତ ବିବାହ ବିବାହ ଲାଇନ୍ କି ଯାଇନୁ କିମ୍ବା ସେ ଲାଇନ୍ର ଆମର ଅଭିଜ୍ଞତା ନାହିଁ। ମା କୋଳରେ ବସେ, କିନ୍ତୁ ଯୁବକଟା ମା କୋଳରେ ବସିଲେ ତା ମନରେ କୌଣସି ବିକାର ଆସେ କି? ସେ ଜାଣେ ମୋର ମା ବୋଲି, କାରଣ ମନ ହିଁ ଜୀବନର ସବୁକିଛି ବନ୍ଧନର କାରଣ ନା। ଶିବଜୀ ଏତେ ସୁନ୍ଦର ଭାଗବତ ରସର ରସିକ, ଅର୍ଦ୍ଧନାରୀ ସ୍ୱରୂପରେ ରୁହନ୍ତି, ବାମପାର୍ଶ୍ୱରେ ବସେଇଥାନ୍ତି ପାର୍ବତୀକୁ, କାନ୍ଧରେ ହାତ ପକେଇକି ପ୍ରବଚନ ଦିଅନ୍ତି। ଏଭଳି ବକ୍ତା ସିଏ, ଆଖିରୁ ଧାରଧାର ଲୋତକ ବହୁଥିବ, ରୋମାଞ୍ଚିତ ହଉଥିବେ, ଭାଗବତ କଥା କହୁଥିବେ, ସତୀ କେବଳ ଶୁଣୁଥିବେ ବସିକି। କିନ୍ତୁ ଚିତ୍ରକେତୁ ଯାଉଛନ୍ତି ବିମାନରେ, ଯେ ଶଙ୍କର୍ଷଣ ଭଗବାନଙ୍କର ଭକ୍ତ, ବହୁତ ନାରୀମାନଙ୍କୁ ଧରିକି ଭଗବାନଙ୍କ ନାମ କୀର୍ତ୍ତନ କରି କରି ଦେଖିଦେଲା, ଆରେ ଇଏ ଶିବଜୀ ପ୍ରବଚନ ଦେଉଛନ୍ତି, ତାଙ୍କର ସ୍ତ୍ରୀଙ୍କୁ କୋଳରେ ବସିଛନ୍ତି, ଆଉ ବ୍ରହ୍ମଚାରୀମାନେ, ସାଧୁମାନେ, ଚତୁର୍ସନକ, ନାରଦ, ନବଯୋଗେନ୍ଦ୍ର, ନୈଷ୍ଠିକ ବ୍ରହ୍ମଚାରୀମାନେ ବସିକି ଶୁଣୁଛନ୍ତି। ଆରେ ବ୍ରହ୍ମଚାରୀମାନଙ୍କୁ କ୍ଲାସ୍ ଦେଉଛନ୍ତି, ସ୍ତ୍ରୀଙ୍କୁ ପାଖରେ ବସିକି ଭାଗବତ? ମୁଁ ଟିକେ ତାଙ୍କୁ ବୁଝେଇବି, ମୋ ମନରେ ସିନା କି ସନ୍ଦେହ ନାହିଁ, ସାଧାରଣ ଲୋକ ଦେଖିଲେ ଶିବକୁ ନିନ୍ଦା କରିଦେବ ନା, ଶିବଜୀକୁ ନିନ୍ଦା କରିଦେଲା ମାନେ ବୈଷ୍ଣବ ଅପରାଧ ଲାଗିବ, ତାର ନଷ୍ଟ ହେଇଯିବ, ଭ୍ରଂଶିତ ହେଇଯିବ। ସେ ସେଥିପାଇଁ କହିଦେଲେ, ଆରେ ଦେଖ ଇଏ ଜଟାଧାରୀ ତାପସ ହେଇକି ଇଏ ଏକାନ୍ତରେ କେହି ସ୍ତ୍ରୀକୁ କୋଳରେ ବସାନ୍ତି, ଇଏ ଭାଗବତ ସଭାରେ ସ୍ତ୍ରୀକୁ କୋଳରେ ବସେଇଛନ୍ତି? ଆଜ୍ଞା ଶିବଜୀ ସହିନେଲେ, ସଂସାରରେ ସହିବା ଲୋକ ଯଦି କେହି ଥାଆନ୍ତି, ଶିବ ମଙ୍ଗଳମୟ ପ୍ରଭୁ ସେ ସବୁ ସହିନେଲେ, କିନ୍ତୁ ସତୀ ସହିପାରିଲେ, ଅଭିଶାପ ଦେଲେ, କହିଲେ ହେ ଚିତ୍ରକେତୁ ତୁମେ ବହୁତ ମଦନ୍ମତ ହେଇଯାଇଛ, ତୁମେ ଯାଅ ଅସୁର କୂଳକୁ ଯାଅ। ସାଙ୍ଗେ ସାଙ୍ଗେ ପ୍ରଣାମ କରିକି ସେ ବିମାନରୁ ଖସୁଛନ୍ତି, ସେ ବୃତାସୁର ହେଲେ, ଅସୁର ହେଲେ, କିନ୍ତୁ ଭକ୍ତି ନଷ୍ଟ ହେଇ, ଶଙ୍କର୍ଷଣଙ୍କ ଚରଣରେ ଯେଉଁ ଭକ୍ତି କରିଛନ୍ତି, ବିଶାଳ ବଡ଼ ଅସୁର ଆଜି କଷ୍ଟ ଦେଉଛନ୍ତି। ସେ ତ ଅଲଗା ଚରିତ୍ର, ସ୍ୱତନ୍ତ୍ର ଚରିତ୍ର, ସେ 10 ଦିନ 15 ଦିନର କଥା ମୁଁ କହିବେନି, କିନ୍ତୁ ଅସୁର ଶରୀରରେ ଥିଲେ ବି ଭକ୍ତି କରୁଥିଲେ। କାରଣ ଗୋଟିଏ ଜିନିଷ ଏ ଶରୀର ପରେ ଆର ଶରୀରକୁ ଯାଏ, ସେଇଟା ହେଉଛି ଧର୍ମ। କିଏ କାହାର ବନ୍ଧୁ? ଘରରେ ବନ୍ଧୁ, ଗୃହରେ ବନ୍ଧୁ ହେଉଛି ସ୍ତ୍ରୀ, ଆଉ ମୃତ୍ୟୁବେଳେ ବନ୍ଧୁ ଜଣେ ଧର୍ମ। ଯାହା ଆପଣ ଏଇଟା କିଛି ଧର୍ମ କାର୍ଯ୍ୟ କରିଛନ୍ତି, ଭଗବତ କାର୍ଯ୍ୟ କରିଛନ୍ତି, ଭକ୍ତି କରିଛନ୍ତି, ସେଇଟା ପରବର୍ତ୍ତୀ ଶରୀରରେ କାର୍ଯ୍ୟ କରିବ। ପାଟି କରନ୍ତୁନି, ହରେ କୃଷ୍ଣ। ଭଗବାନ ଭଗବତ ଗୀତାରେ ସେ କଥା ହିଁ କହିଲେ, ନା ଅଭିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମ ଅପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଆପଣମାନେ ଭାଗବତ ପଢ଼ିଥିବେ, ଭରତ ମହାରାଜ ରାଜା ଥିଲେ, କିନ୍ତୁ ମୃଗ ଶରୀରକୁ ପଳେଇଗଲା ପରେ ଭକ୍ତିଟା ନଷ୍ଟ ହେଉନି। ଯେଉଁ ଶରୀରକୁ ଯିବେ, ଶରୀର ଗୋଟେ ପୋଷାକ ଭଳି ନା, ଆଉ ଶରୀର ଭିତରେ ଆତ୍ମା ସମାନ, ଆତ୍ମା ଶରୀର କର୍ମ ନେଇକି ଯିବନି। ଶରୀର ପାଇଁ ଯାହା କର୍ମ କରିଛେ, ଧନ କମେଇଛେ, ପାପ କମେଇଛେ, ଯାହା କିଛି କରିଛେ, ଶରୀର ନଷ୍ଟ ସହିତ ଏଇଠି ରହିଲା, କିନ୍ତୁ ଶରୀରକୁ ଧାରଣ କରିଥିଲା ଆତ୍ମା, ଆତ୍ମା ପାଇଁ ଯେଉଁ କର୍ମ କରିଛେ ଆତ୍ମା ସେଇଟାକୁ ନେଇକି ଯିବ, ଆଉ ଗୋଟେ ଶରୀରରେ ପ୍ରବେଶ କରିବ। ସେ ପଶୁ ଶରୀରରେ ରହିଲେ ବି ଆତ୍ମାର ଯେଉଁ କର୍ମଟା ସେ କରିଛି ସେଠି ସେ ପ୍ରକାଶ ପାଇବ। ଭରତ ମହାରାଜ ମୃଗ ଶରୀରରେ ରହିଥିଲେ, କିନ୍ତୁ ଶୁଷ୍କ ତୃଣ ଖାଉଥିଲେ, କଞ୍ଚା ତୃଣ ବି ଖାଉନଥିଲେ, ଆଉ କୌଣସି ମୃଗୁଣୀମାନଙ୍କ ସାଙ୍ଗରେ ରହୁନଥିଲେ, ମୃଗ ସାଙ୍ଗରେ ଏକାକୀ ରହୁଥିଲେ। କାରଣ କାଳେ ମୃଗକୁ ଭଲ ପାଇକି ତମ ମୃଗ ଶରୀର ପାଇଛି, କାଳେ ଆଉ କେଉଁ ମୃଗମାନଙ୍କ ପାଖରେ ରହିଲେ ପୁଣି ଆସକ୍ତି ଆସିବ ପୁଣି ଗୋଟେ ଶରୀର ପାଇ। ଇଏ ଆଜି କ'ଣ କଲେ, ଭୃତ ପ୍ରଭୁ ଭୃତାସୁର ଯିଏ ହେଲେ ଭକ୍ତି ରହିଛନ୍ତି, ଇନ୍ଦ୍ର ଏତେ କଷ୍ଟ ଦେଲେ ସିଏ, ଇନ୍ଦ୍ର ତାଙ୍କୁ ମାରିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କ ଆଦେଶରେ ଦଧିଚ ଋଷିଙ୍କର ଅସ୍ଥି ଆସିଲା, ବଜ୍ର ନିର୍ମାଣ ହେଲା, ଯୁଦ୍ଧ କ୍ଷେତ୍ରରେ ମାରିବା ପାଇଁ ଯାଉଛୁ, ଇନ୍ଦ୍ର ଯୁଦ୍ଧ ହେଉଛି, ଜାଣନ୍ତି ଭଗବାନ ନିଜେ ଦଧିଚ ଋଷିଙ୍କର ଅସ୍ଥି ଦ୍ୱାରା ବଜ୍ର ନିର୍ମାଣ କରିଛନ୍ତି ମୋତେ ମାରିବା ପାଇଁ, ଜାଣନ୍ତି ସେ, କିନ୍ତୁ ଇନ୍ଦ୍ର ମାରୁନାହାନ୍ତି, ଇନ୍ଦ୍ର ଡରୁଛନ୍ତି, ଭୟ କରୁଛନ୍ତି, କାହିଁକି ତାଙ୍କର ବୈଷ୍ଣବତା ଦେଖି, ଆରେ ଏତେ ବଡ଼ ସୁନ୍ଦର ବୈଷ୍ଣବକୁ ମୁଁ ମାରିବି, ମୁଁ ମାରିବି। ଆଉ ଦେବତାମାନେ ଋଷିମାନେ ସମସ୍ତେ କହିଲେ, ଇନ୍ଦ୍ର ତୁମେ ମାର, ଆମେ ତୁମ ପାଇଁ ଅଶ୍ୱମେଧ ଯଜ୍ଞ କରିକି ବୃତ ବଧର ପାପରୁ ତୁମକୁ ନିବୃତ୍ତ କରିଦେବୁ। ଆଜ୍ଞା ଋଷିମାନଙ୍କ କଥାରେ ଇନ୍ଦ୍ର ବଜ୍ର ଚଳେଇକି ମାରିଦେଲେ ମୃତ ପ୍ରଭୁଙ୍କୁ। ପରିଣାମ କ'ଣ ହେଲା, ଇନ୍ଦ୍ରଙ୍କୁ ପାପ ଗୋଡ଼େଇଲା, ବ୍ରହ୍ମହତ୍ୟା ଦୋଷ ଗୋଡ଼େଇଲା। ବ୍ରହ୍ମହତ୍ୟା କ'ଣ କ'ଣ, କେଉଁ କେଉଁ ଦୋଷ ବ୍ରହ୍ମହତ୍ୟା, ତା ପାଇଁ ବ୍ୟକ୍ତିକୁ କ'ଣ ଭୋଗିବାକୁ ପଡ଼େ, ଏସବୁ ମନୁସଂଗୀତା ପରାଶର ସଂଗୀତାରେ ଅଛି। ସେଗୁଡ଼ିକ ମୁଁ କହିବିନି, ସେ କଥା ତ ବହୁତ, କାରଣ ଇଏ ପ୍ରାଥମିକ କଥା ଯେଉଁଠି ପ୍ରଥମରୁ ହୁଏ ସେଠି ଯେଉଁ ସିରିଏଲରେ କଥା ହେଇଯାଏ, ପ୍ରାଥମିକ କଥା କହିଲେ କିଛି ବି ସରିବେନି। ତେଣୁ ଇଏ ବ୍ରହ୍ମହତ୍ୟା ତ ଗୋଡ଼େଇଲେ, ମାନସର ସରୋବର ଭିତରେ ଇନ୍ଦ୍ର ଯାଇକି ପଶିକି ରହିଲେ ପଦ୍ମନାଳ ଭିତରେ, କିନ୍ତୁ ଦେବଲୋକରେ ଇନ୍ଦ୍ର ହେବ କେସ୍, ଦେବତାମାନଙ୍କୁ କଣ୍ଟ୍ରୋଲ କରନ୍ତି ଇନ୍ଦ୍ର, ଆଉ ଇନ୍ଦ୍ର ସହିତ ସମସ୍ତ ଦେବତାଙ୍କୁ କଣ୍ଟ୍ରୋଲ କରନ୍ତି ବ୍ରହ୍ମା। ସେତେବେଳେ ନହୁଷ ମହାରାଜ ଇନ୍ଦ୍ର ହେଲେ, ଏ ଯାହାଙ୍କ ଚରିତ ଆମେ ଶୁଣିବା, ଯାହାଙ୍କର ପୁଅ ଯଯାତି ମହାରାଜ, ଯାହାଙ୍କ ଚରିତ ଆମେ ଶୁଣିବା, ସେଇ ନହୁଷ ମହାରାଜ ତାଙ୍କର ଡାକରା ଆସିଲା। ଦେବତାମାନେ ଆସି କହିଲେ, ଦେଖନ୍ତୁ ଇନ୍ଦ୍ର ବର୍ତ୍ତମାନ ମାନସରୋବରରେ ରହିଛନ୍ତି, ବ୍ରହ୍ମହତ୍ୟା ତାଙ୍କୁ ଛକିକି ରହିଛି, ସେ ଜଳ ଭିତରେ ଲୁଚିକି ରହିଛନ୍ତି ପଦ୍ମନାଳରେ, ଆପଣ ଆସନ୍ତୁ ଇନ୍ଦ୍ର ହେବେ। ଯେତେବେଳେ ନହୁଷ ଯାଇକି ଇନ୍ଦ୍ର ହେଲେ, ସେତେବେଳେ ଯଯାତି ରାଜା ହେଲେ, ଯତି ତ ମନା କଲେ ମୁଁ ରାଜା ହେବିନି, ଯଯାତି ବର୍ତ୍ତମାନ ରାଜା ହେଲେ। ସେଇ କଥା ସୁଖଦେବ କହୁଛନ୍ତି, ପିତରି ଭ୍ରଂସିତେ ସ୍ଥାନ ଇନ୍ଦ୍ରାଣ୍ୟା ଧର୍ଷଣା ଦିଜେଇ, ସେ ପତିତ ହେଇଗଲେ। କେମିତି ପତିତ ହେଲେ, ଅଜଗର ଜନ୍ମକୁ ପଳେଇଗଲେ। ଇନ୍ଦ୍ର ହେଇଗଲା ପରେ ନହୁଷ ମହାରାଜ, ସଚୀ ଦେବୀ ଅଛନ୍ତି, ଇନ୍ଦ୍ର ଯାଇକି ପଶିଛନ୍ତି ଜଳ ଭିତରେ, ସେ ସଚୀଙ୍କୁ ଭୋଗ କରିବା ପାଇଁ ଚାହୁଁଛନ୍ତି। ପର ସ୍ତ୍ରୀ, ତୁମେ ଆଜି ଇନ୍ଦ୍ର ପଦବୀରେ ଅଛ, ବିବାହ ପୂର୍ବରୁ କୌଣସି ନାରୀକୁ ସ୍ପର୍ଶ କରାଯାଏ ନା, ନାରୀର ମୁଖକୁ। ଆଜି ବି ବହୁତ ସୁନ୍ଦର ସୁନ୍ଦର ପ୍ରଥା ବି ସବୁ ରହିଥିଲା, ଏତେ ସବୁ କୁଆଡ଼େ ଚାଲିଗଲା ଧୀରେ ଧୀରେ, ପରଦା ପ୍ରଥା ଥିଲା ସବୁ, ଓଢ଼ଣୀ, ମାଆମାନେ ଓଢ଼ଣୀ ଟାଣିକି ରହୁଥିଲେ, ବହୁତ ସୁନ୍ଦର। ଭାରତୀୟ ସଂସ୍କୃତି ଏକ ଶୃଙ୍ଖଳିତ ସମାଜ ତିଆରି କରିବ, ଇଏ ଗୋଟେ ବହୁତ ବଡ଼ ଧନ। ଆଉ ଭାରତୀୟ ଲୋକମାନେ ଏଇଟାକୁ ଅବହେଳା କରୁଛନ୍ତି, କାହିଁକି ନା ଉଗ୍ର ପାଶ୍ଚାତ୍ୟ ଶିକ୍ଷା ଆଉ ସଭ୍ୟତାର ବଶବର୍ତ୍ତୀ ହେଇକି। ସେଥିପାଇଁ ଏ ଯେଉଁ ଇସ୍କନ ବୋଲି ଲୋକମାନେ କୁହନ୍ତି, ଏଇଟା ଫରେନ୍ ସଂସ୍ଥା, ଏଇଟା ଫରେନ୍ ସଂସ୍ଥା ନୁହେଁ, ଏଇଟା ଭାରତ ସଂସ୍ଥା, କିନ୍ତୁ ଫରେନ୍ରେ ଏଷ୍ଟାବ୍ଲିଶ୍ କରାହେଲା ଏଇଥିପାଇଁ, ଭାରତୀୟ ଲୋକମାନଙ୍କ ପାଇଁ। କାରଣ ପ୍ରଭୁପାଦଜୀ ମହାରାଜ ତାଙ୍କର ଗୁରୁ ଦେଇଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ନୈଷ୍ଠିକ ବ୍ରହ୍ମଚାରୀ, ତାଙ୍କର ମଠ ଏଇଠି ହେଉଛି ଶେଷ ମଠ, ଲିଙ୍ଗରାଜ ମନ୍ଦିର ପାଖରେ ଯେଉଁ ଗୌଡ଼ୀୟ ମଠ ଅଛନ୍ତି, ଶେଷ ମଠ ଏଇଟା ତାଙ୍କର। ଆଉ ପ୍ରଭୁପାଦଙ୍କର ଶେଷ ମଠ ଇସ୍କନ ଭୁବନେଶ୍ୱର, ତାଙ୍କ ଗୁରୁଦେବଙ୍କର ଶେଷ ମଠ ଏଇ ଭୁବନେଶ୍ୱରର। ସିଏ କହିଥିଲେ, ଭକ୍ତି ବେଦାନ୍ତ ସ୍ୱାମୀ, ଭାରତବର୍ଷକୁ ଗୋଟେ ବହୁତ ବଡ଼ ବିପଦ ଆସୁଛି। କ'ଣ ବିପଦ ନା, ଭାରତୀୟ ଲୋକମାନେ ଭାରତର ଶିକ୍ଷା ସଭ୍ୟତା ପୋଷାକ ସଂସ୍କୃତି ପରିଚ୍ଛଦ ତାଙ୍କୁ ଆଦର ଲାଗୁନି, ସେମାନେ ବିଦେଶୀ ଅଭିମୁଖୀ ହେଇଛନ୍ତି। ଭାରତୀୟ ଲୋକମାନଙ୍କୁ ଗୀତା ଭାଗବତର କଥା କହିଲେ ତାଙ୍କୁ ଆଦର ଲାଗୁନି, ସେମାନେ ବିଦେଶ କଥା ଶୁଣିବା ପାଇଁ ଚାହୁଁଛନ୍ତି। ତେଣୁ ସମୟ ଆସିବ, ଭାରତୀୟ ଲୋକମାନେ ମ୍ଳେଚ୍ଛ ହେଇଯିବେ, କିନ୍ତୁ ତୁମେ ଯାଅ ବିଦେଶୀ ଲୋକମାନଙ୍କୁ ଆଗେ ଏ କଥା ଭାରତୀୟ କଥାଟା କୁହ। ଯଦି ବିଦେଶୀ ଲୋକମାନେ, ବିଶେଷ କରି ଆମେରିକାନ ଲୋକମାନେ ଗ୍ରହଣ କରିବେ କୃଷ୍ଣ ଚେତନାକୁ, ତାହେଲେ ଭାରତୀୟ ଲୋକମାନଙ୍କର ଆଖି ଖୋଲିବ, ଆରେ ଏମାନେ କ'ଣ ହରେ କୃଷ୍ଣ କଲେଣି, ଏମାନେ କ'ଣ ଆମ ଧର୍ମକୁ ନେଲେଣି। ଯେଉଁମାନେ ଗୋମାଂସ ଖାଉଥିଲେ ସେମାନେ ଆମିଷ ଛାଡ଼ୁଛନ୍ତି, କିନ୍ତୁ ଆମେ ମାଛ ଖାଇବା ଲୋକ ଯଦି କୁହାଯିବ ଆମିଷ ଛାଡ଼ୁ, ନା ଆମିଷ ଛାଡ଼ି ହେବନି, ଆମିଷର ଭିଟାମିନ୍ ଅଛି, ଆମିଷର ଭିଟାମିନ୍ ଅଛି। ଯୁକ୍ତି ଗୋଟେ ଛୋଟିଆ, ଯେଉଁଟାକୁ ପାପ ବୋଲି ଲୋକ ଜାଣେ, ଆମେ ଜନ୍ମ ବେଳୁ ଜାଣୁଛେ ଆମିଷ ଖାଇବା ପାପ, ମଦ୍ୟ ଖାଇବା ପାପ। କେହି ସୋମବାର ଦିନ, ନା ସୋମବାର ଦିନ ଆମିଷ ଖାଇବେନି, କାହିଁକି ସୋମବାର ଦିନ ଆମିଷ ଖାଇବେନି, ଆମିଷଟା ଯଦି ଖାଦ୍ୟ ସୋମବାର କାହିଁ ଖାଉନାହାନ୍ତି, ଖାଦ୍ୟ ଖାଆନ୍ତୁ। ଲୋକ ଜାଣେ, ମଣିଷ ବୁଝିପାରୁନି, ସେଥିପାଇଁ ପ୍ରଭୁପାଦଜୀ ମହାରାଜ ଯାଇଥିଲେ ବିଦେଶରେ ଏଇଟା ପ୍ରଚାର କଲେ, ଆମେରିକାରେ ପ୍ରଚାର କଲେ, ଇସ୍କନ ସଂସ୍ଥାକୁ ରେଜିଷ୍ଟ୍ରି ଆଗେ ଆମେରିକାରେ କଲେ, କାହିଁକି ନା ଭାରତୀୟ ଲୋକମାନଙ୍କର ଭିଜନଟା ଫେରୁ, ଆମେରିକା ଉପରେ ଲୋକଙ୍କର ଏତେ ବଡ଼ ନଜର, ଆମେରିକାର ଟେକ୍ନୋଲୋଜି, ଆମେରିକାର ଡ୍ରେସ୍, ଆମେରିକାର ସବୁକିଛି, ଭାରତୀୟ ଲୋକମାନେ ଖୁସି ଲାଗିବ। ଆପଣ ଦେଖିଛନ୍ତି ଆମ ମନ୍ଦିରକୁ ଗଲେ ଯଦି ଜଣେ ବିଦେଶୀ ଠିଆ ହେଇଥିବ, ଭାରତୀୟ ଲୋକମାନେ ଆମ ସାଙ୍ଗରେ କଥା ହେବେନି, ବିଦେଶ ସାଙ୍ଗରେ କଥା ହେବେ। ବିଦେଶୀକି ସବୁ ଭଲ ପାଉଛୁ, ବିଦେଶୀକି ହେବା, ବିଦେଶୀ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ବିଦେଶୀ ବର୍ତ୍ତମାନ ଭାରତୀୟ ହେବା ପାଇଁ ଚାହୁଁଛନ୍ତି। କାହିଁକି ନା ଭାରତବର୍ଷରେ ଗୋଟେ ବଡ଼ ଶୃଙ୍ଖଳା ଅଛି, ରତ୍ନ ଅଛି, ବିଶ୍ୱକୁ କେହି ଶୃଙ୍ଖଳିତ କରିପାରିବେନି। ଭାରତର ଜ୍ଞାନ ଭାଗବତ ଶୃଙ୍ଖଳା କରିବ। ଏଇ ଇନ୍ଦ୍ର ହେଇଗଲେ, ଇନ୍ଦ୍ର ହେଇଗଲା ପରେ ଇନ୍ଦ୍ରାଣୀ କତିକି ଯାଉଛନ୍ତି। ମୁଁ ଏଇ ନାରୀଙ୍କ କଥା କହୁଥିଲି, ଏ ଯୁବତୀ ଦେଖୁଛନ୍ତି ତ ଭୁବନେଶ୍ୱରରେ କି ଅବସ୍ଥା, ଗୋଟେ ଯୁବକ ଯୁବତୀକୁ ସ୍ପର୍ଶ କରୁ ଫ୍ରିରେ ଲୋକଙ୍କ ଆଗରେ, ଲଜ୍ଜା ବି ନାହିଁ, ମନ୍ଦିରରେ ବି। ଏଇଟା ବିଦେଶ ସଭ୍ୟତା, ଭାରତ ସଭ୍ୟତା ନାହିଁ। ପରଦାରୈଷୁ ମାତୃବତ୍ ପରେ ଦ୍ରବୈଷୁ ଲୁଷ୍ଟ୍ରବତ୍ ସର୍ବଭୂତେଷୁ ଆତ୍ମବତ୍ ଜ ପଶ୍ୟତି ସ ପଣ୍ଡିତ। ଏ ସ୍କୁଲ କଲେଜ ୟୁନିଭର୍ସିଟି ଖୋଲିଦେଲା ପରେ କ'ଣ ମୁଖ୍ୟମନ୍ତ୍ରୀ କହିଦେଲେ ବା ଶିକ୍ଷାମନ୍ତ୍ରୀ କହିଦେଲେ ଆମ ଦେଶ ଆଗେଇଗଲା ବୋଲି ଆଗେଇଗଲା? ପଣ୍ଡିତ ତିଆରି କରାହଉଛି ନା ମୂର୍ଖ ତିଆରି କରାଯାଉଛି? ପଣ୍ଡିତ କାହାକୁ କୁହାଯାଏ? ଚାଣକ୍ୟ ପଣ୍ଡିତ ଲେଖିଲେ ପରଦା, ପ୍ରଥମ ଫାର୍ଷ୍ଟ ଷ୍ଟେପ୍ରେ କହିଲେ ପରଦାରାସୁ ମାତୃବତ୍, ପରର ସ୍ତ୍ରୀକୁ ଯେପର୍ଯ୍ୟନ୍ତ ଜଣେ ମା ଦୃଷ୍ଟିରେ ଦେଖିନି ସେ ପଣ୍ଡିତ ନୁହେଁ। ଏ ଭିଜନ ତ ଆସିନି, ପରଦାରାସୁ ମାତୃବତ୍ ପରେ ଦ୍ରବେଶୁ ଲୋଷ୍ଟ୍ରବତ୍, ପରର ବସ୍ତୁକୁ ପରର ଧନକୁ ଅପହରଣ କରିବା ଦୂର କଥା, ପର ବସ୍ତୁକୁ ମାଟି ଭଳି ଲୌହ ଭଳି ଦେଖିବା ଦରକାର। ସର୍ବଭୂତେଷୁ ଆତ୍ମବତ୍, ସବୁ ଜୀବକୁ ମୁଁ କଷ୍ଟ ପାଉଛି, ଅନ୍ୟ ଗୋଟେ ଲୋକ କାହିଁ କଷ୍ଟ ଦେବି? ଜ ପଶ୍ୟତି ସ ପଣ୍ଡିତ, ସାର୍ଟିଫିକେଟ୍ ପାଇଲେ କେହି ପଣ୍ଡିତ ହୁଅନ୍ତିନି, ଯାହାର ଏଇ ଗୁଣ ନାହିଁ ସେ ପଣ୍ଡିତ ହେଇପାରିବେ। କିନ୍ତୁ ଏତେ ବଡ଼ ରାଜା ନହୁଷ ଯିଏ ସ୍ୱାମୀଙ୍କ ବିରହରେ କ୍ରନ୍ଦନ କରୁଛନ୍ତି, ଇନ୍ଦ୍ର ଇନ୍ଦ୍ରର ଜଳରେ ଅଛନ୍ତି, ଇନ୍ଦ୍ରାଣୀ ସଚି କ୍ରନ୍ଦନ କରୁଛନ୍ତି, ସଚି କହୁଛନ୍ତି ସଚି ଆସମ ତୁମକୁ ଭୋଗ କରିବି। ସଚି ଯାଇକି ପଚାରେ ବୃହସ୍ପତିଙ୍କୁ ପଚାରିଲେ, କହିଲେ ଗୁରୁଦେବ ଦେଖୁଛନ୍ତି ଇଏ ମନୁଷ୍ୟ ଲୋକରୁ ଆସିଥିବା ନହୁଷ, ମୋ ସ୍ୱାମୀ ଯେତେବେଳେ ଜଳ ଭିତରେ ପ୍ରବେଶ କରିଛନ୍ତି ମୋତେ ଭୋଗ କରିବା ପାଇଁ ଚାହୁଁଛନ୍ତି, କ'ଣ କରାଯିବ? ମୋତେ ବାରମ୍ବାର ବାରମ୍ବାର ମାନସିକ କଷ୍ଟ ଦେଉଛନ୍ତି। ବୃହସ୍ପତି ସେଠୁ କହିଲେ, କହିଲେ ବୃହସ୍ପତି ଜାଣନ୍ତୁ ଯିଏ ଆଜି ଇନ୍ଦ୍ର ହେଇଥିଲେ ଆଜି ଅଜଗର ଜନ୍ମକୁ ଆସିଲେ ପୁଣ୍ୟ ବଳରେ। ଆ ବ୍ରହ୍ମ ଭବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ ମାମ ଉପେତ୍ୟ ତୁ କନ୍ଦେୟ ପୁନର୍ଜନ୍ମନ ବିଦ୍ୟତେ। ଭଗବାନଙ୍କ ନିକଟକୁ ନଗଲେ, ବୈକୁଣ୍ଠକୁ ନଗଲେ, ଆପଣ ଯେଉଁ ଯେତେ ଉଚ୍ଚ ଲୋକକୁ ଗଲେ ବି ପୁଣ୍ୟ ସରିଗଲେ, ଆ ବ୍ରହ୍ମ ଭବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ପୁଣି ଏଠି ଆସିବାକୁ ପଡ଼ିବ। ଇନ୍ଦ୍ର ଯିଏ ଯେଉଁ ନହୁଷ ପୁଣ୍ୟ ବଳରେ ଇନ୍ଦ୍ର ହେଇଥିଲେ ଗୋଟିଏ ମୁହୂର୍ତ୍ତ ଲାଗିଲାନି, କ'ଣ ପାପ କଲେ? ପରର ସ୍ତ୍ରୀକୁ ଭୋଗ କରିବା ପାଇଁ ଇଚ୍ଛା କଲେ। ବୃହସ୍ପତି କହିଲେ ସଚି ତୁମେ କହିଦିଅ ସପ୍ତର୍ଷିମାନେ ଯେତେବେଳେ ପାଲିଙ୍କିରେ ବୋହିକି, ମୁଁ ପାଲିଙ୍କିରେ ବସିବି, ମୋତେ ସପ୍ତର୍ଷିମାନେ ବୋହି ବୋହିକା ତୁମ ପାଖକୁ ନେବେ, ସେତେବେଳେ ତୁମେ ମୋତେ ଭୋଗ କରିବ। ବୃହସ୍ପତି ଜାଣନ୍ତି ଏଇଥିରେ ହିଁ ବର୍ତ୍ତମାନ ନହୁଷର ପତନ ହେବ, ତେଣୁ କ'ଣ କଲେ? ସପ୍ତର୍ଷିମାନେ ଅଗସ୍ତି ସହିତ ବଡ଼ ବଡ଼ ଋଷିମାନେ କାନ୍ଧେଇଲେ ଇନ୍ଦ୍ରାଣୀଙ୍କୁ, ସଚିଙ୍କୁ, ଏ ମୁଁ ଭୁଲ କହିଲି, ନହୁଷଙ୍କୁ। ଦେବଗୁରୁ ବୃହସ୍ପତି କହିଲେ ତୁମେ କହିଦିଅ ନହୁଷ ପାଲିକିରେ ବସିବେ, ସପ୍ତର୍ଷିମାନେ ତାଙ୍କୁ ବୋହିକି ତୁମର ଅନ୍ତପୁରକୁ ଆଣିବେ, ତାପରେ ସେ ତୁମକୁ ଭୋଗ କରିବେ। ଯେତେବେଳେ ସପ୍ତର୍ଷିମାନେ ଧରିକି ରାଜା ନହୁଷଙ୍କୁ ଧରିକି ନଉଛନ୍ତି, ରାଜା ନହୁଷ କ'ଣ କହୁଛନ୍ତି? ସବାହନମ ବଢ଼ୁମ ବିଷ୍ଟି ଗୃହିତେ ବାହନମ ସ୍ତେନମ ତେନ ପାଦାଙ୍ଗୁଷ୍ଠିତେନ ତାଡ଼ନ ପୂର୍ବକମ ସର୍ପତି ସର୍ପତି ଯୁକ୍ତେ ଅଗସ୍ତ୍ୟାତି ଆଦି ବିକୃତି ବି ଧର୍ଷଣାତ୍ ସର୍ପ ଭବତ। ସାପ କେମିତି ହେଲେ? ପ୍ରାପିତମ ଅଜଗରତ୍ଵମ, ଅଗସ୍ତ୍ୟାଦି ଋଷିମାନେ ପାଲିଙ୍କିରେ ଧରିଛନ୍ତି ନହୁଷଙ୍କୁ, ପାଦର ଅଙ୍ଗୁଠିରେ, ପାଦର ଆଙ୍ଗୁଠିରେ ଅଗସ୍ତିଙ୍କର ଦେହକୁ ମୁଣ୍ଡକୁ ପାଦ ଲଗେଇ କହୁଛନ୍ତି ସର୍ପ ସର୍ପ, ସଂସ୍କୃତରେ ସର୍ପ ମାନେ ଶୀଘ୍ର ଚାଲ ଶୀଘ୍ର ଚାଲ। ଅଗସ୍ତି କ୍ରୋଧ କଲେ, କହିଲା ତୁ ସର୍ପ ସର୍ପ ପର ସ୍ତ୍ରୀକୁ ଭୋଗ କରିବା ପାଇଁ ଯାଉଛୁ, କାରଣ ବୃହସ୍ପତି ଜାଣନ୍ତି ୟାର ପତନ କେବଳ ଏଇ ଦ୍ୱାରା ହବ, ଋଷିଙ୍କ ଦ୍ୱାରା ହବ। ସର୍ପ ସର୍ପ କହୁଛି, ଅଗସ୍ତି କହିଲା ଯା ତୁ ସର୍ପ ସର୍ପ କହୁଛି ସର୍ପ ହେଇଯା, ନୌଶଙ୍କର ଚିନ୍ତା ଆସିଲା, ଆରେ ଆରେ ପର ସ୍ତ୍ରୀକୁ ଭୋଗ କରିବା ପାଇଁ, ଇନ୍ଦ୍ରାଣୀଙ୍କୁ ଭୋଗ କରିବା ପାଇଁ ମୁଁ କାମନା କରିଥିଲି, ବର୍ତ୍ତମାନ ବୁଦ୍ଧି ଠିକ୍ ସିକ୍ୟୁର। କାନ୍ଦିଲେ, କହିଲା ଆଜ୍ଞା ଭୁଲ ମନୁଷ୍ୟର ଯେକୌଣସି ଅବୟର ହେବ, କେହି ନିଜକୁ ପରଫେକ୍ଟ ବୋଲି ମନେ କରିବା ଉଚିତ ନାହିଁ। ଯିଏ ପୁଣ୍ୟବଳରେ ଇନ୍ଦ୍ର ହେଇଥିଲେ, ଦେଖନ୍ତୁ ଛୋଟ ଭୁଲ ପାଇଁ ବର୍ତ୍ତମାନ ସର୍ପ ଜୋନିକି ଅଜଗର ଜୋନିକି ଯିବେ। କାନ୍ଦିଲେ ଅଗସ୍ତିଙ୍କ ପତ୍ରରେ, କହିଲେ ଆଜ୍ଞା ମୋର ଭୁଲ ହେଇଗଲା, ଆପଣ ମୋତେ କ୍ଷମା କରନ୍ତୁ, ମୋର କେମିତି ଉଦ୍ଧାର ହେବ କୁହନ୍ତୁ। କହିଲେ ତୁମର ଉଦ୍ଧାର ହେଇପାରିବନି, କେବଳ ଜଣେ ମହାପୁରୁଷଙ୍କର ସାକ୍ଷାତ ହେଲେ, ସଂସାରରେ ଯିଏ ପାପ କରିନାହାନ୍ତି, ମୁଁ ମହାନ ଧାର୍ମିକ ଲୋକର ଦର୍ଶନ ହେଲା ପରେ, ତାଙ୍କ ସହିତ ବାର୍ତ୍ତାଳାପ ହେଲା ପରେ ତୁମର ଉଦ୍ଧାର ହେବ। ଆଜ୍ଞା ପଡ଼ିକି ସେଇଦିନରୁ ରହିଲେ ଅଜଗର ହେଇକି ଅରଣ୍ୟରେ। କହିଲେ ମୁଁ ଭୋଜନ କେମିତି କରିବି, ମନୁଷ୍ୟ ଚିନ୍ତା କରୁଛି ନା, ଅବଧୂତ ଅଜଗରକୁ ଗୁରୁ କରୁଥିଲେ, ଚବିଶ ଗୁରୁ ଭିତରୁ ଅଜଗରକୁ ଗୁରୁ କରୁଥିଲେ। ମଣିଷ ଖାଇବ କେତେ, 250 ଗ୍ରାମ ଚାଉଳ ଦରକାର, ନହେଲେ ଗୋଟେ ଦିନରେ କେଜିଏ ଚାଉଳ ଦରକାର। ପେଟକୁ ଓଡ଼ିଆ ଲୋକମାନେ କହନ୍ତି ପେଟ ଚାଙ୍ଖଡ଼େ, ପେଟଟା ଚାଙ୍ଖଡ଼େ ହବ ନିଜ ହାତରେ, ୟା ପାଇଁ ଏତେ ମଣିଷର ଚିନ୍ତା। କିନ୍ତୁ ଅଜଗରର କେତେ ବଡ଼ ସହର ଦେଖୁଛନ୍ତି ନା, ଅଜଗର ଦ୍ୱାରା ସମାଜ ଗୋଟେ ଶିକ୍ଷା ଦିଆଯାଉଛି। ଦେଖ ପ୍ରଭୁ ଅଜଗର ଭଳି ଜୀବକୁ ଏତେ ବଡ଼ ସ୍ୱର ଦେଇଛନ୍ତି, ତାକୁ ଓଜ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ବଳ ଦେଇଛନ୍ତି, ସେ ଗୋଟେ ଜାଗାରେ ରହୁଛି କିନ୍ତୁ ଖାଇବା ପାଇଁ ତାକୁ ଦେଇଛନ୍ତି ଭଗବାନ। ଅଜଗର କୁଆଡ଼େ ଯିବନି, ସେ ସେଠି ପଡ଼ିକି ରହିବ, ତା ମୁହଁକୁ ଆହାର ଭଗବାନ ଦେଉଛନ୍ତି। ଦାତା ରାମ, ଭଗବାନ କାହାକୁ ତିଆରି କରିବା ପୂର୍ବରୁ ଆଜ୍ଞା ସରକାର ବମ୍ବେ ହାଇରୁ ବା ଆରବରୁ ପେଟ୍ରୋଲ ଆଣିବା, ପେଟ୍ରୋଲର ପ୍ରଡକ୍ସନ, ପେଟ୍ରୋଲର ସପ୍ଲାଇ ହିସାବରେ ଗାଡ଼ି ଛାଡ଼ୁଛି ମାର୍କେଟକୁ। ପେଟ୍ରୋଲ ନଥିଲେ କ'ଣ ଗାଡ଼ି କମ୍ପାନୀମାନଙ୍କୁ, ଟାଟା ସ୍କର୍ପିଓ ଯିଏ ସବୁ ମହିନ୍ଦ୍ରା କ'ଣ କାଲିକା ଗାଡ଼ି ତିଆରି କରିପକେଇବେ ନା, କ'ଣ ଚାଲିବ କେଉଁଥିରେ, ପେଟ୍ରୋଲରେ ଚାଲିବ ନା। ଭଗବାନ କ'ଣ ଖାଲି ମଣିଷ ଜୀବ ଗୁଡ଼ା ଖାଲି ତିଆରି କରିକି ପାଟି ଛାଡ଼ ଦେଉଛନ୍ତି ନା, ଭିତରୁ ନେବା ଗୋଟେ ଜିନିଷ, ଇଏ ପାଟି କେବଳ ଭିତରୁ ନେବା, ଆଉ 8ଟା ଦ୍ୱାରା ସବୁ ବାହାରକୁ ବାହାର କରିବ। ଇଏ ଗୋଟେ ଏମିତି ମେସିନ୍, 9 ଦ୍ୱାରରୁ ଖାଲି ମଳ ବାହାରୁଛି। ମଣିଷର ମଣିଷ ସେଣ୍ଟ ମାରିଲେ ସୁନ୍ଦର ବାସନା ହବ। ଗୋଟେ ପିଲା ମୋତେ ଗାଡ଼ିରେ ବସେଇକି ନେଉଥିଲା, ସେ ଗନ୍ଧ ହେଲା, ମୁଁ କହିଲି କ'ଣ ଏଠି ଗନ୍ଧ ହେଉଛି, କ'ଣ ସେଣ୍ଟ, ମୋତେ ସେଣ୍ଟ ମାରିକି ନେବନି, ଗୋଟେ ପ୍ରଭୁ ମୁଁ ଡେଲି ଲୁଗା ଧୋଇପାରୁନି, ମୁଁ ମୋତେ ଛୁଇଁବନି ତାହେଲେ। ଆରେ ମନୁଷ୍ୟ ତୁମେ ପ୍ୟାଣ୍ଟ ସାର୍ଟ ନା ଡେଲି କ'ଣ ଆଜ୍ଞା, ସେଠି ସେଣ୍ଟ ମାରିଦେଲେ ବାସିଲା, ସେଣ୍ଟଟା ବାସ ମଳଟା, ସେଣ୍ଟଟା ଗୋଟେ ବାହ୍ୟ ଜିନିଷ, ଦୁର୍ଗନ୍ଧଟା କେଉଁଠୁ ଆସିଲା, ଶରୀରରୁ ଆସିଲା ନା, ଏଇଟା ମଳର ଆକାର ନା। ମଣିଷ କେତେ ଗର୍ବ କରୁଛି, ଗୋମାତାଙ୍କୁ ଦେଖିଲେ ଗୋମାତା ଗନ୍ଧଉଛନ୍ତି, ଗୋବର ଗନ୍ଧ ହେଉଛି, ଗୋମାତାକୁ କିଏ ଗାଧେଇ ଦେଉଛି, ବୃଷକୁ କିଏ ଗାଧେଇ ଦେଉଛି। ମଣିଷ କେବଳ ଏ ଉଗ୍ର ଆଧୁନିକ ସଭ୍ୟତାରେ ଏତେ ଗର୍ବିତ, ଆରେ ଏ ଶରୀର ଗୋଟେ ମଳ ପୁତିମୟ ଶରୀର, କଫ ବାତ ଭିତରେ ଗୋଟେ ମୁଣା, ଆକୁ ଯତ୍ନ ଟିକେ ନ ନେଲା ମାନେ ସାଙ୍ଗେ ସାଙ୍ଗେ ଦୁର୍ଗନ୍ଧ ବାହାରିବ। କେତେ ଟେଷ୍ଟି ଜିନିଷ କ'ଣ ଲେଖା ହେଉଛି, ଫାଷ୍ଟଫୁଡ଼, ଫାଷ୍ଟଫୁଡ଼ର ରୁଚି ମସଲା ସେଣ୍ଟ ଦିଆହେଉଛି, କିନ୍ତୁ ବାହାରିଲା ବେଳକୁ ଖାଉଛେ ବାସନା ଜିନିଷ, ବାହାରୁଛି ସବୁ ମଳ ହେଇକି, ଦୁର୍ଗନ୍ଧ ହେଇକି। ଏ ଏମିତି ମେସିନ୍, ଏମିତି ମେସିନ୍ ମଣିଷର କ'ଣ ସୁଗୁଣ ଅଛି, କେବଳ ଗୋଟିଏ ସୁଗୁଣ, ପ୍ରଭୁଙ୍କୁ ଡାକିବା। ମନୁଷ୍ୟ ଏଇ ଗୁଣରେ କେବଳ ଗୁଣୀ ହେଇପାରିବ, ଆଉ ମଣିଷର ଭଲ ଗୁଣ କିଛି ନାହିଁ। ମନୁଷ୍ୟ ସୃଷ୍ଟିରେ ଶ୍ରେଷ୍ଠ ଜୀବ, ଏଇଥିପାଇଁ ସେ ଜଗତର ପିତା ହରିଙ୍କୁ ଜାଣେ, ତାଙ୍କର ନିୟମକୁ ମାନେ, ଏତିକି ମନୁଷ୍ୟର ଶ୍ରେଷ୍ଠ ଗୁଣ। ଆଉ ତାଙ୍କର ଟିକେ ନାମ କରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମୁଁ ଏଇ କଥାରେ କହୁଥିଲି, ଏଇ ଗୋଟେ କଥା ତ ମନେ ପଡ଼ିଗଲା, ଏ ଶରୀର କେମିତିକା। ଥରେ ଜଣେ ବ୍ୟକ୍ତି ଯାଉଛନ୍ତି ପ୍ରବଚନରେ, ସାଧୁମାନେ କୁହନ୍ତି ପୋଖରୀ କୂଳ ଦେଇ ଯାଉଛନ୍ତି, ଆଗରୁ ତ ଲୋକମାନେ ବାହାରେ ସବୁ ଝାଡ଼ା ଯାଉଥିଲେ, ଲାଟ୍ରିନ୍ ପ୍ୟାଟର୍ନ ନଥିଲା, ଲାଟ୍ରିନ୍ କରିଦେଲା ପରେ କୁକୁରମାନେ ଏଇ ପ୍ରୋବ୍ଲେମ୍ରେ ପଡ଼ିଲେଣି। ମଣିଷ ଏମିତି କାମ କରୁଛି ନା, ସମସ୍ତେ ବିପଦରେ ପକାଉଛି, କୁକୁରମାନଙ୍କର ବି ମଳ ଖାଇବା ପାଇଁ ଆଉ ନାହିଁ ସୁଯୋଗ, ସେଥିପାଇଁ କୁକୁରକୁ ଘରେ ପୋଷିକି ମାଂସ ଖାଇବାକୁ ଦେବେ। କୁକୁରକୁ ମନୁ ମହାରାଜ ମନା କରିଛନ୍ତି ମନୁ ସଙ୍ଗୀତାରେ, କୁକୁରକୁ ଯାହାର ଘରେ ଗୃହରେ କୁକୁର ରହୁଛି, ତା ଘରେ କୌଣସି ପୁଣ୍ୟ ଅନୁଷ୍ଠାନ ହେଇପାରିବନି। ମନୁସଂହିତା ପଢ଼ୁନ୍, ଇଏ ଆମର ବାଣୀ ନୁହେଁ। ମନୁ ମହାରାଜ ମାନବ ଜାତିର ପ୍ରଥମ ମନୁଷ୍ୟ, ସିଏ ସଂହିତା କରିଛନ୍ତି। ସିଏ ତଳେ ଝାଡ଼ା ଯାଉଛନ୍ତି, ଲୋକମାନେ ଝାଡ଼ା ଯାଇଛନ୍ତି, ସେ ଯାଉଛନ୍ତି ଝାଡ଼ା, ସେ ଛେପ ପକେଇ ପକେଇ ଯାଉଛନ୍ତି, ସେପଟେ ଥୁ 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 ଥୁ, ସେତେବେଳେ ମଳ ଉପରେ ଛେପ ପକାଉଛନ୍ତି। ମଳ କହୁଛି, କହୁଛି ମୋ ଉପରେ କାଇଁ ଛେପ ପକାଉଛୁ। ଗୋଟେ ଉପମା ଦ୍ୱାରା ମଣିଷକୁ ବୁଝାଯାଉଛି ନା, ତୁ ଦୁର୍ଗନ୍ଧ ହେଉଛୁ। ମଣିଷ କହୁଛି ତୁ ଦୁର୍ଗନ୍ଧ ହେଉଛୁ, କହିଲା ମୁଁ ସୃଷ୍ଟି ହେଇଛି କ'ଣ? ଆରେ ତୋ ପେଟରୁ ମୁଁ ସୃଷ୍ଟି ହେଇଛି କ'ଣ? କିନ୍ତୁ ମୁଁ ଥିଲି କ'ଣ? ମୁଁ ଥିଲି କ'ଣ? ମୋର ପୂର୍ବ ରୂପ କେତେ ସୁନ୍ଦର ସୁନ୍ଦର ଥିଲା। ମୁଁ ଯେତେବେଳେ ଚାଉଳ ଥିଲି ଧଳା ଦେଖାହଉଥିଲି, ସବ୍ଜି ଥିଲି ଲାଲ ଦେଖାହଉଥିଲି, କେତେ ବାସନା ଲାଗୁଥିଲା, ମୋତେ ଖାଇଲୁ ନା ତୁ? ସେତେବେଳେ ବାସନା ଭାବିକି ଭିତରକୁ ଘରି ଗଲୁ, ବର୍ତ୍ତମାନ ତୋର ଯେତେବେଳେ ବାହାରୁଛି ବାହାର ବାଟେ ଦୁର୍ଗନ୍ଧ ହେଉଛି, ମୋତେ ଗାଳି ଦେଉଛୁ। ଦୋଷ କିଏ? ଦୋଷ କାହା ପାଇଁ ମୁଁ ଆଜି ଦୁର୍ଗନ୍ଧ ହେଇଛି? ତୋ ପାଇଁ ନା? ଇଏ ହେଲା ମନୁଷ୍ୟ ଶରୀର। ମନୁଷ୍ୟ ଯୋଉ ବିଚାର କରି ନେଉଛି, ନା 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 ନା, ଭଗବାନ ଖାଇବା ପିଇବା ପାଇଁ ଦେବେନି, ଭଗବାନ ଭଗବାନ ମୁଖ ଦେଇଛନ୍ତି ଭୋଜନ ଦେବେ। ଅଜଗର ନିକଟରୁ ଶିଖନ୍ତୁ, ଅଜଗରକୁ ଅବଧୂତ ଗୁରୁ କରିଥିଲେ ସେଥିପାଇଁ, ଅଜଗର କୁଆଡ଼େ ଯିବନି, ଗୋଟେ ଜାଗାରେ ପଡ଼ିକି ରହିବ, ତାକୁ ଆହାର ମିଳିବ। ଏତେ ବଡ଼ ଶରୀରକୁ ଭଗବାନ ଦେଉଛନ୍ତି, ମଣିଷକୁ ଦେବେନି? ମଣିଷର ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ, କାରଣ ମନୁଷ୍ୟ ପ୍ରକୃତିର ନିୟମକୁ ଭାଙ୍ଗି ସ୍ୱତନ୍ତ୍ର ସୁଖୀ ହେବା ପାଇଁ ଚାହୁଁଛି। ପ୍ରଭୁପାଦଜୀ ଏକଥା କୁହନ୍ତି, ଆମର ଗୁରୁଦେବ ଏକଥା କୁହନ୍ତି, ଆପଣ ଏ ନୀଳକଣ୍ଠେଶ୍ୱର ମନ୍ଦିର ଆଗରେ ଗୋଟିଏ ଚାଉଳ ବସ୍ତା ଖୋଲିକି ଫୋପାଡ଼ି ଦେବେ, ଷଣ୍ଢ ଆସିବ ଯଦି ଖାଇବା କଥା ଖାଇକି ପଳେଇବ, ଗାଈ ଆସିବ ଯଦି ଖାଇବା କଥା ଖାଇକି ପଳେଇବ, ଛେଳି ଆସିବ ଯଦି ଖାଇବା କଥା ଖାଇକି ପଳେଇବ, କୁଆ ଆସିବ ଗୋଟେ ଥଣ୍ଟ ନେଇକି ପଳେଇବ, ମଣିଷ ଦେଖିଲେ ରୁଣ୍ଡେଇ ପୁଣ୍ଡେଇ ବାନ୍ଧିବ କାନ୍ଧରେ ପକେଇବ, ଆରେ ତୋର ଯେତିକି ଦରକାର ଚାରି ଜଣ ପାଣି ନ ପାଇଁ ନେ ନା, ସବୁ ଧରିବ କାନ୍ଧରେ ପକେଇବ ଧରିକି ଚାଲ। ପଶୁପକ୍ଷୀମାନେ ଚିନ୍ତା କଲେଣି ଆମେ କାଲି କ'ଣ ଖାଇବୁ, ସେମାନେ ଭଗବାନଙ୍କ ଉପରେ ନିର୍ଭର କରିଛନ୍ତି। ମନୁଷ୍ୟର କାହିଁକି ଏ ବୁଦ୍ଧି ନାହିଁ? ମନୁଷ୍ୟ ନାସ୍ତିକ ହେବାକୁ ଯାଉଛି, ସେଥିପାଇଁ ତାକୁ ଦଣ୍ଡ ମିଳୁଛି। ଅଜଗର ଅଜଗର ଜନ୍ମ ପାଇଗଲେ, ପର ସ୍ତ୍ରୀକୁ ଯେତେବେଳେ ପର ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ତାଙ୍କୁ ଧର୍ଷଣ କରିବା ପାଇଁ ବା ତାଙ୍କୁ ଭୋଗ କରିବା ପାଇଁ ଚାହୁଁଛନ୍ତି, ଅଗସ୍ତି ମୁନିଙ୍କ ଅଭିଶାପରେ ପାଦ ବାଜିଲା, ସର୍ପ ସର୍ପ କହୁଛନ୍ତି। ଅଗସ୍ତି କହିଲେ ନୌଶ ତୁମେ ଅଜଗର ହେଇଯାଅ। କହିଲେ ଆଜ୍ଞା ମୁଁ ଭୋଜନ କେମିତି କରିବି? କହିଲେ ଚିନ୍ତା କରନି, ଦିବସର ଷଷ୍ଠ ଭାଗରେ, ଦିନର ଷଷ୍ଠ ଭାଗରେ ଯେତେ ବଳିଆନ ଜନ୍ତୁ ଅଛି ତୁମ ପାଖକୁ ଆସିଲା ମାନେ ତୁମେ ତାକୁ ଧରି ଖାଇବ। କହିଲେ ଆଜ୍ଞା ମୋର ଉଦ୍ଧାର କେମିତି ହେବ? ଏଇ ନୌଶଙ୍କର ପୁତ୍ର ହେବେ, ଯଦି ତ ରାଜା ହେଲେନି, ନୌଶ ବର୍ତ୍ତମାନ ଅଜଗର ଜନ୍ମକୁ ପଳେଇଗଲେ, ଇନ୍ଦ୍ରରୁ ଅଜଗରକୁ ପଳେଇଗଲେ, ବର୍ତ୍ତମାନ ଦ୍ୱିତୀୟ ଭାଇ ହେଲେ ଯଜାତି, ସେ ବର୍ତ୍ତମାନ ରାଜା ହେବେ। ସୁଖଦେବ ତାଙ୍କର ଜରିତ କହିବେ, ପରୀକ୍ଷିତ ମହାରାଜ ପ୍ରଶ୍ନ କରିଦେବେ, ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଦେବେ। ଅଜଗରର କହିଲେ ଅଜଗର ଜନ୍ମକୁ ଯିବ, ଦିବସର ଷଷ୍ଠ ଭାଗରେ ଯେତେ ବଡ଼ ଭୟଙ୍କର ଜନ୍ତୁ ବଳବାନ ଜନ୍ତୁ ତୁମେ ପାଇବ ତାକୁ ତୁମେ ଭୋଜନ କରିବ, ଆଉ ଉଦ୍ଧାର ହେବ ଯେତେବେଳେ ଜଣେ ମହାପୁରୁଷଙ୍କ ସାଙ୍ଗରେ ବାର୍ତ୍ତାଳାପ କରିବ। ଆଜ୍ଞା ପଡ଼ିକି ରହିଛନ୍ତି ନୌଶ, ପାଣ୍ଡବମାନେ ଯେତେବେଳେ ବଣକୁ ଗଲେ, ବନବାସ ଯେତେବେଳେ ଭ୍ରମଣ କରୁଛନ୍ତି, ଯେତେବେଳେ ଖାଦ୍ୟ ସଂଗ୍ରହ ବା ଜଳ ପାଇଁ ଯାଇଛନ୍ତି, ସେତେବେଳେ ଭୀମସେନକୁ ଧରିଲେ ଅଜଗର, ଏଇ ରାଜା ନହୁସ ଯେ ଅଜଗର ଜନ୍ମ ପାଇଥିଲେ, ଧରିନେଲେ ଭୀମସେନ। ଭୀମସେନଙ୍କର 10,000 ଅସ୍ତ୍ର ବଳ, ଭୀମସେନ ତାଙ୍କର କୁସ୍ତି କସ୍ତର ଚାଲିଲା, କିନ୍ତୁ ଭୀମସେନ କହିଲା, ଆରେ ଏଭଳିଆ ଜନ୍ତୁ ତ ମୁଁ ଦେଖିନି କେଉଁଠି, ଇଏ ସମସ୍ତଙ୍କୁ ମାରପିଟ କରିକି ମୁଁ ଆସିଛି, ଇଏ କ'ଣ ମୋଠୁ ବଳବାନ? ଇଏ ତ ଅଗସ୍ତି ଋଷିଙ୍କର କରୁଣା ପାଇଛନ୍ତି, ଯେତେ ବଳବାନ ଯୋଗ ଜନ୍ତୁ ହେଲେ ବି ଦିବସର ଷଷ୍ଠ ଭାଗରେ ସେ ତାକୁ ଅକ୍ତିଆର କରି ରଖିବେ। ପଚାରିଲେ ତୁ କେସ୍ କହିଲା, ଆରେ ଇଏ ଆଶ୍ଚର୍ଯ୍ୟ ସର୍ପ, କଥାବାର୍ତ୍ତା ହେଇପାରୁଛି ନା, ଆମେ ପାଣ୍ଡବ ବଂଶଜ। କହିଲେ ଓହୋ, ପାଣ୍ଡବ ବଂଶ ମାନେ ପୁଣ୍ୟ ବଂଶ ହେଇଥିବେ। କହିଲେ ଠିକ୍ ଅଛି, ଆକୁ ଛାଡ଼ିବିନି କି ଆକୁ ଖାଇବିନି। ଆକୁ ଧରିଲା ମାନେ ନିଶ୍ଚିତ ଭାବରେ ମହାରାଜ ଯୁଧିଷ୍ଠିର ଆସିବ। ଆଉ ଯୁଧିଷ୍ଠିରଙ୍କୁ ପ୍ରଶ୍ନ ପଚାରି, ମହାଭାରତରେ ବହୁତ ସୁନ୍ଦର ଭାବରେ ଏସବୁ ବ୍ୟାଖ୍ୟା କରାଯାଇଛି। ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶ୍ନ ପଚାରୁଛନ୍ତି, ବାର୍ତ୍ତାଳାପ କଲେ ରାଜା ନହୁସ ଅଜଗର ଶରୀରରେ, ସାଙ୍ଗେ ସାଙ୍ଗେ ତାଙ୍କର ଅଜଗର ଶରୀର ମୁକ୍ତ ହେଇଗଲେ। ଅଜଗର ଶରୀରରୁ ମୁକ୍ତ ହେଇକି ଚାଲିଲେ ସ୍ୱର୍ଗକୁ। ଏଇ ପ୍ରାପ୍ତିତେ ପ୍ରାପିତେ ଅଜଗର ତ୍ୱମ୍ବୈ ଯଜାତି ଅବଭନ୍ ରୂପଃ, ଯଯାତି ମହାରାଜ ରାଜା ହେଲେ। ବର୍ତ୍ତମାନ ଆରମ୍ଭ ହେଲେ ଯଯାତି ମହାରାଜଙ୍କ ଚରିତ୍ର। ପାଞ୍ଚ ଭାଇରୁ ଛଅ ଭାଇରୁ ଜଣେ ଭାଇ ମନା କଲେ, ଯତି ମନା କଲେ, କହିଲେ ମୁଁ ରାଜା ହେବିନି। ବାପା ତାଙ୍କର ଅଜଗର ସ୍ୱରକୁ ପଳାଇଗଲେ। ଆଉ ରହିଲେ ଚାରି ଭାଇ। ଦେଖନ୍ତୁ କେତେ ସୁନ୍ଦର ବଡ଼ ଭାଇର ଦାୟିତ୍ୱ କିଭଳି ସମ୍ଭାଳୁଛନ୍ତି। ଯତି ଯେତେବେଳେ ରାଜ୍ୟ ଶାସନ ଭାର ନ ନେଲେ, ଯଯାତି ରାଜା ହେଲେ, ଯଯାତି ଚାରି ଭାଇଙ୍କୁ ସବୁ ରାଜ୍ୟ ବାଣ୍ଟିଦେଲେ। ଏ ଆମର ବୈଦିକ ଶିକ୍ଷା। ଯଦି କେହି ଭାଇ ଭାଇମାନେ ଚଳିପାରୁନାହାନ୍ତି, ବାପା ଥିଲାବେଳେ ବାପା ତାଙ୍କୁ ଭାଗ କରିକି ଦେଇଦେବେ। ଯେଭଳି ଭରତ ମହାରାଜ ତାଙ୍କର ପୁତ୍ରମାନଙ୍କୁ ନଅଟା ଦୀପ ଦେଇଦେଲେ, ନଅଟା ବର୍ଷ ନବବର୍ଷକୁ ଦେଇଦେଲେ ଭାଗ କରିକି। କେବଳ କଳହ ଲାଗିବ, ଭାଇ ଭାଇମାନେ କଳହ ଲାଗିଲେ ବାପାର ସମ୍ମାନ ଯିବ। ବୈଦିକ ସଭ୍ୟ ଯେତେବେଳେ ନ ଚଳିପାରିଲେ, ଭାଇ ଭାଇମାନେ ବସିବେ, ଠିକ ଅଛି ବଡ଼ ଭାଇ ତାର ଭାଗ କରିଦେବ। ବାପା ନଥିଲା ପରେ ବଡ଼ ଭାଇ ହେଉଛି ବାପା। ତେଣୁ ଯତି କହିଲେ ମୁଁ ଏଥିରେ ମୁଣ୍ଡ ପୁରେଇବିନି, ମୋର ରାଜ୍ୟ ଦରକାର ନାହିଁ, ମୁଁ ଭଜନ କରିବି। ତେଣୁ ଯଯାତି ଆଉ ଚାରି ଭାଇଙ୍କୁ ସବୁ ଦେଇଦେଲେ, ରାଜ୍ୟ ସବୁ ଦେଇଦେଲେ, ନିଜେ ଏତିକି ରାଜ୍ୟ ରଖିବା କଥା ରଖିଲେ। ଚତୁଶ୍ୱାସାଦି ଦେଶିକ୍ଷୁ ଭ୍ରାତୁନ୍ ଭ୍ରାତା ଜବିୟସ କୃତୋଦାର ଯୁଗୁପମ ଉର୍ବିଂ କାବ୍ୟସ୍ୟ ବୃଷ ପର୍ବଣ। ପରୀକ୍ଷିତ ଶୁଣୁ ଶୁଣୁ ତାଙ୍କର ଏଇ କଥା ଉପରେ ସନ୍ଦେହ ଆସିଲା। କ୍ଲାରି ଯଯାତି ମହାରାଜ ହେଉଛନ୍ତି ରାଜା ନହୁସଙ୍କର ପୁତ୍ର, ଚାରି ଭାଇଙ୍କୁ ରାଜ୍ୟ ଦେଇଦେଲା ପରେ ଯବିୟସା କନିଷ୍ଠ ଭାଇମାନଙ୍କୁ ରାଜ୍ୟ ଦେଇଦେଲେ। ପରୀକ୍ଷିତ ପଚାରିଲା, ଆଜ୍ଞା ବିବାହ ହେଲେ କି ନାହିଁ ଯଯାତି? ନା ବିବାହ ହେଲେ। କୃତ ଦ୍ୱାରା ଯୁଗୁପମ ଉର୍ବିମ ପୃଥିବୀକୁ ଶାସନ କଲେ, ଦ୍ୱାରା ଗ୍ରହଣ କଲେ। ପରୀକ୍ଷିତ ପଚାରିଲେ, ଆଜ୍ଞା କାହାକୁ ସ୍ତ୍ରୀ ରୂପରେ ଗ୍ରହଣ କଲେ ଯଯାତି ମହାରାଜ? କାହାକୁ ସ୍ତ୍ରୀ ରୂପରେ ଗ୍ରହଣ କଲେ? ନା କାବ୍ୟସ୍ୟ ବୃଷ ପର୍ବଣ, ତାଙ୍କର ଦୁଇଟି ସ୍ତ୍ରୀ ଥିଲେ। କାବ୍ୟସ୍ୟ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ ତାଙ୍କୁ ବିବାହ ହୋଇଥିଲେ। ଆଉ ଦ୍ୱିତୀୟରେ ଅସୁର ବା ଅସୁର କୂଳର ରାଜା ବୃଷପର୍ବାଙ୍କର କନ୍ୟା ଶର୍ମିଷ୍ଠାଙ୍କୁ ବିବାହ ହେଲେ। ଆଜ୍ଞା ଭରି ସଭା ଭିତରେ ପରୀକ୍ଷିତ ପ୍ରଶ୍ନ ବର୍ତ୍ତମାନ ପଚାରିବେ। ଏଇ ଗୋଟିଏ ଶ୍ଳୋକ, ଏଇ କଥାକୁ ବିଶ୍ରାମ ଦିଆଯିବ। ନଅଟା ହୋଇଛି, କାଲି ସାତଟା ଛଅଟା ପଇଁଚାଳିଶ ପୂର୍ବରୁ ସମସ୍ତେ ଆସିକି ପହଞ୍ଚିବେ। ସାତଟା ଠିକ୍ ସାତଟାରେ କଥା ଆରମ୍ଭ ହେବ, ନଅଟାରେ, କାରଣ ଆମେ ମନ୍ଦିରକୁ ଫେରିବାକୁ ପଡ଼ିବ, ସେଠି ଆମର ମଙ୍ଗଳ ଆରତୀ ଅଛି, ଜପ ଅଛି। ଶ୍ରୀ ରାଜ ଉବାଚ, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ଏଇଥିରୁ ଯଯାତି ମହାରାଜଙ୍କ ଚରିତ ଆରମ୍ଭ ହେଲେ। କହିଲେ, ଆଜ୍ଞା ଏଇଟା କେମିତି ସମ୍ଭବ ହେଲା? ଇଏ ଜଣେ କ୍ଷତ୍ରିୟ, ଯଯାତି ମହାରାଜ ଜଣେ ଜ୍ଞାନୀ ଲୋକ, ସେ ବ୍ରାହ୍ମଣର କନ୍ୟା କିଭଳି ବିବାହ ହେଲେ? ଶ୍ରୀ ରାଜୋବାଚ ବ୍ରହ୍ମର୍ଷି ଭଗବାନ କାବ୍ୟ କ୍ଷତ୍ରବନ୍ଧୁଶ୍ଚ ନାଉସଃ ରାଜନ୍ୟା ବିପ୍ରୟୋକସ୍ମାତ୍ ବିବାହ ପ୍ରତିଲୋମକଃ। ସମାଜ କୁଆଡ଼େ, ଭାଗବତମ କୁଆଡ଼େ, ବୈଦିକ ସଭ୍ୟତା କୁଆଡ଼େ? ଇଏ ଭୁବନେଶ୍ୱରରେ ପ୍ରବଚନ ନେଲେ ଭୁବନେଶ୍ୱର ଲୋକ ଗ୍ରହଣ କରିବେ ବୋଲି ମୋତେ ବିଶ୍ୱାସ ଲାଗୁନି। ଆପଣମାନେ ବୟସ୍କ ଲୋକ ଗ୍ରହଣ କରିବେ, ଯୁବକମାନେ ତ ବିଲକୁଲ ଗ୍ରହଣ କରିବେ। ବିବାହ ଗୋଟିଏ ସଂସ୍କାର, କାହାର ସଂସ୍କାର? ନାରୀର ସଂସ୍କାର। ଯାହା ପାଇଁ ଗୃହ ନ ଗୃହ ଗୃହ ଉଚ୍ଚତେ ଗୃହିଣୀ ଗୃହ ଉଚ୍ଚତେ, ବିବାହ ନହେଲେ ତାକୁ ଘର କୁହାହବନି, ଗୃହ କୁହାଯିବନି, ଗୃହିଣୀକୁ ଗୃହ କୁହାଯିବ। କାରଣ ଜଣେ ନାରୀର ସଂସ୍କାର ତାର ସେ ଗୃହକୁ ସଂସ୍କାରିତ କରିବ। ନାରୀ ହେଲା ସେଣ୍ଟ୍ରାଲ ପଏଣ୍ଟ ଗୋଟେ ଘରର। ସେ ସ୍ୱାମୀକୁ ସନ୍ତୋଷ ଦେବ, ପୁତ୍ରକୁ ସନ୍ତୋଷ ଦେବ, ବନ୍ଧୁବାନ୍ଧବଙ୍କୁ ସନ୍ତୋଷ ଦେବ, ଶାଶୁ ଶ୍ୱଶୁରଙ୍କୁ, ଦେବ କାର୍ଯ୍ୟ, ପିତୃ କାର୍ଯ୍ୟ, ସବୁ କାର୍ଯ୍ୟରେ ସେ ସହାୟକ ହେବ। ତାର ସଂସ୍କାର ଯଦି ବଦଳିଗଲା, ସମାଜରେ ବହୁତ ବଡ଼ ଉତ୍ପାତ ତିଆରି ହେବ।
ଭରି ସଭା ଭିତରେ କେହି ସ୍ତ୍ରୀ ସେଠି ନଥିଲେ, କେହି ଗୃହୀ ଲୋକ ନଥିଲେ, ସବୁ ସାଧୁମାନେ ଶୁଣୁଛନ୍ତି। ପରୀକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ପ୍ରଶ୍ନ ପଚାରିଦେଲେ, କହିଲେ ଆଜ୍ଞା ମୋତେ ବୁଝାନ୍ତୁ ଭଲ ଭାବରେ, ବ୍ରହ୍ମର୍ଷି ଭଗବାନ କାବ୍ୟ, ଶୁକ୍ରାଚାର୍ଯ୍ୟ କାବ୍ୟ, ଭଗବାନ ସମର୍ଥ। ଭଗବାନ ଗୀତାରେ ଯେତେବେଳେ କହିଲେ, ତାଙ୍କ ବିଭୂତି ବର୍ଣ୍ଣନା କରୁଛନ୍ତି, କ'ଣ କହିଲେ, କବିନାମ ଉସିନା କବି, ସଂସାରରେ ଯେତେ ଜଣ ଜ୍ଞାନୀ ଅଛନ୍ତି ତା ଭିତରେ ମୁଁ ହେଉଛି ଜ୍ଞାନୀ। ସେ ଜ୍ଞାନୀ କିଏ ନା, ଉସିନା ଶୁକ୍ରାଚାର୍ଯ୍ୟ, ମୁଁ ଜ୍ଞାନୀମାନଙ୍କ ଭିତରେ ଶୁକ୍ରାଚାର୍ଯ୍ୟ। ତାହେଲେ ଏତେ ବଡ଼ ଜ୍ଞାନୀ ଲୋକ ତାଙ୍କର ଝିଅକୁ କେବେ ଗୋଟେ କ୍ଷତ୍ରିୟକୁ ଦେଇଦେବେ? ବର୍ତ୍ତମାନ ପରୀକ୍ଷିତ ସେ ପ୍ରଶ୍ନ ପଚାରୁଛନ୍ତି, ବ୍ରହ୍ମର୍ଷି ଭଗବାନ କାବ୍ୟ କ୍ଷତ୍ରବନ୍ଧୁଶ ନାହୁସ, ନୌଶ ହେଉଛନ୍ତି କ୍ଷତ୍ରିୟ, ନୌଶ ଯଦି କ୍ଷତ୍ରିୟ ହେଲେ, ବାହାରେ କିଏ ଟିକେ ପାଟି କରନ୍ତୁନି ଦୟାକରି, ନୌଶ ଯଦି କ୍ଷତ୍ରିୟ ହେଲେ ଆଉ ଶୁକ୍ରାଚାର୍ଯ୍ୟଙ୍କର କନ୍ୟାକୁ ଯଦି ବିବାହ କଲେ, ଆପଣ କହିଲେ ଶୁକ୍ରାଚାର୍ଯ୍ୟ ବ୍ରାହ୍ମଣ, ଆଉ କେହି ଅପୋଜ ନ କଲେ ବି ଶୁକ୍ରାଚାର୍ଯ୍ୟ ତ ନିଶ୍ଚିତ ଅପୋଜ କରିଥିବେ ନା, ଏତେ ବଡ଼ ଜ୍ଞାନୀ ଲୋକ ତାଙ୍କର ଝିଅକୁ କିଭଳି ଦେଇଦେବେ ଯେ ଗୋଟେ କ୍ଷତ୍ରିୟକୁ? କହୁଛନ୍ତି ରାଜନ୍ୟ ବିପ୍ରୟୋ, ବିବାହ ରାଜା ଆଉ ବ୍ରାହ୍ମଣ ଭିତରେ, କସ୍ମାତ୍ ବିବାହ ପ୍ରତିଲୋମ, କହ ଏ ପ୍ରତିଲୋମ ବିବାହ କେମିତି ହେଲା? ବିବାହ ତିନି ପ୍ରକାର, ବିବାହ ଏକ ସଂସ୍କାର। ଏଇ ଯେଉଁ ବର୍ତ୍ତମାନ ଚାଲିଛି ସବୁ ବିଦେଶ, ବିଦେଶର ଜାତି ନାହିଁ, ଜାତି ପ୍ରଥା ଯେଉଁ ଅଛି, ଲୋକମାନେ କହନ୍ତି ଜାତି ପ୍ରଥା ଗୋଟେ କୁସଂସ୍କାର, ନାଇଁ ନାଇଁ ନାଇଁ, ଜାତି ତିଆରି କରାଯାଏନି ଏମିତି କାହାକୁ ଘୃଣା କରିବା ପାଇଁ, ଜାତିଟା ସ୍ୱଭାବ ରହିଛି। ଭଗବାନ ଗୀତାରେ କହିଛନ୍ତି ଚତୁର୍ବର୍ଣ୍ଣ ମୟା ସୃଷ୍ଟା ଗୁଣ କର୍ମ ବିଭାଗ ସହ, ସବୁ ବର୍ଣ୍ଣର ଜାତିର ଲୋକ ସବୁ ସବୁ ବର୍ଣ୍ଣରେ ଅଛନ୍ତି, ମାନେ ବ୍ରାହ୍ମଣ ଭିତରେ ବି ଶୂଦ୍ର ଅଛନ୍ତି। କହିଲେ କେମିତି, ଆରେ ବ୍ରାହ୍ମଣ କୂଳ ଜନ୍ମ ହେଇଛି, ସେ ଯଦି ପଲ୍ୟୁଟାରୀ ଫାର୍ମ କରିଛି ତାହେଲେ ସେ କ'ଣ ହେଲା, ଗୁଣ ରହିଲା ତମ ଗୁଣ, କର୍ମ କରୁଛି ତମ କର୍ମ, ପାପ କର୍ମ କରୁଛି ଶୂଦ୍ର ହେଲା। ଜଣେ ବ୍ରାହ୍ମଣ ପିଲା ହେଇଛି କିନ୍ତୁ ମିଲିଟାରୀରେ ଜଏନ୍ କରିଛି, ସେ କ୍ଷତ୍ରିୟ କର୍ମ କରୁଛି, ସେ କ୍ଷତ୍ରିୟ ହେଲା। ଗୁଣ ହିସାବରେ ପ୍ରିଡୋମିନେଟ୍ ହବ ନା, ଆଉ ଯେମିତି ଡକ୍ଟର, ଡକ୍ଟର ପୁଅ କ'ଣ ଡକ୍ଟର ହେଇପାରୁଛି, ମୁସଲମାନ ବି ଡକ୍ଟର ହେଉଛି, ସେ ସେଇ ଗୁଣର। ସେତେବେଳେ ଆପଣ କହିବେନି ମୁଁ ମୁସଲମାନ ଡକ୍ଟର ପାଖକୁ କାହିଁକି ଯିବି, ଆରେ ଏଇ ଯେ ଡକ୍ଟର, ୟୁ ହାଭ୍ ଟୁ ଗୋ ଦେୟାର ଫର୍ ଟ୍ରିଟମେଣ୍ଟ। ଭଗବାନ ଯେଉଁ ଜାତି ବର୍ଣ୍ଣ କରିଥିଲେ, ବର୍ଣ୍ଣ ପ୍ରଥା, ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିବ, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରିବ, ବୈଶ୍ୟ ବୈଶ୍ୟ କର୍ମ କରିବ, ଶୂଦ୍ର ଶୂଦ୍ର କର୍ମ କରିବ, କର୍ମ ହିସାବରେ ଆଉ ଗୁଣ ହିସାବରେ, ବ୍ରାହ୍ମଣ ସତ୍ୱଗୁଣ ରହିବ, ଯଜନ ଯାଜନ ଇଷ୍ଟପୃତ୍ୟ ସେ ଆମିଷ ଭୋଜନ କରିବନି, ସତ୍ୱଗୁଣ ରହିବ, କ୍ଷତ୍ରିୟ ରଜଗୁଣର ରହିବ, ବୈଶ୍ୟ ରଜତମ ଗୁଣର ରହିବ, ଶୂଦ୍ର ତମ ଗୁଣର ରହିବ, ଆଉ ଗୁଣ ହିସାବରେ କର୍ମ କରିବ। ଆଉ ବିବାହ ଯେତେବେଳେ କରାଯିବ, ବିବାହର ତିନୋଟି ବିବାହ ଅଛି, ସୁଷ୍ଠ ବିବାହ କେଉଁଟା ନା, ପ୍ରତ୍ୟେକ ବର୍ଣ୍ଣର ଲୋକ ପ୍ରତ୍ୟେକ ବର୍ଣ୍ଣକୁ ବିବାହ, ବ୍ରାହ୍ମଣ ବ୍ରାହ୍ମଣରେ ବିବାହ, କ୍ଷତ୍ରିୟ କ୍ଷତ୍ରିୟକୁ ବିବାହ, ବୈଶ୍ୟ ବୈଶ୍ୟକୁ ବିବାହ, ଶୂଦ୍ର ଶୂଦ୍ରକୁ ବିବାହ। ବିଦେଶରେ ଜାତି ନାହିଁ, ବିଦେଶରେ ଦୁଇଟା ଜାତି, ଗରିବ ଜାତି, ଧନୀ ଜାତି, ତାଙ୍କର କାଷ୍ଟ ସିଷ୍ଟମ ନାହିଁ। ସେଥିପାଇଁ ଭଗବାନ କେବେ ବିଦେଶରେ ଆସିବେନି, ଯଦା ଯଦା ଏ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଏ ଭାରତ ଭୂମି, ଭାରତ ଭୂମି, ପ୍ରଭୁ ଏଇ ଭରତ ବଂଶଜ ଏଇ ଭାରତ ଭୂମିରେ ଭଗବାନ ଆସିବେ, ଏଇଟା ବେଦ ଭୂମି, ଏଠି ବର୍ଣ୍ଣାଶ୍ରମ ଧର୍ମ ଅଛି, କିନ୍ତୁ ବର୍ତ୍ତମାନ ଭାରତ ଭୂମି ମ୍ଳେଚ୍ଛ ହେବାକୁ ଯାଉଛି, ସଂସ୍କାର ସବୁ ପଳେଇଗଲାଣି ଲୋକମାନଙ୍କର, ବିବାହ ଲୋକ ଗୁରୁତ୍ୱ, ବିବାହରେ ପୁଣି ଜାତି ଥିଲା, ଜାତି ପୁଣି ଜାତି ଜାତି ଭିତରେ ବିବାହ ନଥିଲା, ବ୍ରାହ୍ମଣ କ'ଣ ଯେକୌଣସି ବ୍ରାହ୍ମଣ ଝିଅକୁ ବିବାହ ପଡ଼ିବ କି, ପୁଅ ଭିତରେ ଝିଅ ଭିତରେ ପୁଣି କ'ଣ କୁହନ୍ତି ଜାତକ ଦେଖାଯାଏ, କୋଷ୍ଠୀ ଗଣନା କରାଯାଏ, ଇଏ କେଉଁ ଗଣର, ଏଇଟା ସାଇଣ୍ଟିଫିକ। ଆଜି ସ୍ୱାମୀ ସ୍ତ୍ରୀ ଭିତରେ କଳହ କାହିଁକି ହେଉଛି, ଆପଣ ଏଇଟା ଡିନାଇଟ୍ କରିପାରିବେନି, No one can challenge the Vedic system is just like a blind. No one can challenge it. Can you challenge anybody when Vedic system, Vedic tradition is blind? Na, it's a scientific. It's a bhaigyanika genius. Aapananga janmara samay isavare keun graha keun nakhetra mane achandi aapanankara guna jana padiyo. Brahmana brahmana guru vivaha levi ये देवगण देवगण होते बह कर देवगण को राक्षस गण बह कर दिजन देवता राक्षस भितर पड़े कि कल को चलेंगे आम तो बहु आन को मन भल पाला मोबाइल तो होगा मोबाइल तो है मीडियेटर आ सुख सुख एमती मिलजि तुम्हें वैदिक सभ्यतार काटिदे केवल टा रोजगार कर सुख हो दाढ़ी जटा छाड़ी जो मैंने सब बस के लिखी मुनि ऋषि मैंने भगवान आसिक व्यासवतार लिखिले किसी कम नाला कि ভগবান কিছু বিজনেস নাকি এগুলো লেখা কাঁপাই লেখি পশু মানি তুমি খালি টঙ্কা রোজগার করি বহ সুখী পাইজ এ নিয়ম কাঁপাই রখা যাই বহ কে হব পশু বহ হচ্ছে কি পশুর ম্যারেজ ফেস্টিভাল হচ্ছে মনুষ্য রয়েছে বহ এক সংস্কার এ পিলা এ বস বাপা দৌড়ুনি বস বহ এক সংস্কার তিন প্রকার বিবাহ ব্রাহ্মণ ব্রাহ্মণ বিবাহ হব ক্ষত্রিয় ক্ষত্রিয় বিবাহ হব বৈশ্য বৈশ্য বিবাহ হব শূদ্র শূদ্র বিবাহ হব দ্বিতীয় বিবাহ হল অনুলোম বিবাহ অনুলোম বিবাহ কাহা যায় যেতবে নিজ জাতি নিজ বর্ণরে কন্যা নমিলা সেতবে পুত্র উচ্চ বর্ণর থিব কন্যা নিচ বর্ণর থিব কেবল কন্যা নিচ বর্ণ থিলে হবনি চাণক্য পণ্ডিত যা কহিলেন অমেধ্যরু যেভাবে স্বর্ণ আনুছে বিষ্ঠারে স্বর্ণটা পড়িগলে স্বর্ণর কিছু ক্ষতি হচ্ছে কি আপনার আনিক ধোদেলে সে স্বর্ণ হি স্বর্ণ বিষ্ঠার দ্বারা কিছু প্রভাবিত হুয়ে না সেতবে কন্যা দুষ্কুলা তপি যদি নিচ কূলর সে ঝিও হয়েছি কিন্তু তার সুন্দর গুণ আছে কন্যা রত্ন সে তাকে উচ্চ বর্ণর পুত্র বিবাহ পারিব যদি তাকে সমান বর্ণর কন্যা সেভাবে যোগ্য কন্যা নমিলে এটা অনুলোম বিবাহ এটা বেড়ে বেড়ে অনুমতিটা শাস্ত্রের অছে কিন্তু প্রতিলোম বিবাহ না এইটা বর্তমান সমাজের এত জোর সোরে চালছে সমাজের কোণ অবস্থা হব চিন্তা কলা বেড়ে মানে ডিস্ট্রাকটিভ নেচর এতপাই ফাদর মদর কে কেয়ার করু না সোসাইটি কেয়ার করু না গভর্নমেন্ট কেয়ার করু না ম্যাম আমি বিবাহ হব আমি চালি গেলু কোর্ট কু বিবাহ যাবু হোয়াট উইল হ্যাপেন টু ইউ ইউ উইল বি সাফার নো ওয়ান উইল সাফার দুঃখ কি পাইব তুমি দুঃখ পাইব তুমি ভুল কর্ম কল উচ্চ বর্ণর কন্যা কু কেবে নিচ বর্ণর পুয়া বিবাহ হব এটা প্রতিলোম বিবাহ সন্তান মানে বহু মেরিটিয়স হবে যেমন হাইব্রিড হচ্ছে কে খারাপ ভাববে নি মোর কথাগুলি এইভাবে কাহ কঠোর লাগিপারে কিন্তু এ নিরাট সত্য কথা দেখুছেন না আম্ব বারমাস হচ্ছে ছোট ছোট গছ বড় বড় আম্ব আবুবে এসব হাইব্রিডস করা যাচ্ছে মিক্স এটা ন্যাচুরাল নুহে আর্টিফিসিয়াল আজিকাল লোক মানে আমার কোণ ক্ষতি আমি তো নিচ ঘর ঝিউকে বিবাহ হয়ে কি না উচ্চ ঘরের ঝিও নিচ ঘরের ব্রাহ্মণ ঘরের ঝিউকে শূদ্র লোক বিবাহ পড়ছে আমার কোণ ক্ষতি হচ্ছে পিলা মানে বহু মেরিটিয়স হচ্ছেন কোণ আমার অসুবিধা আছে পিলা মানে মেরিটিয়স হবে বিদেশী বুদ্ধি হব তাঁকর পিলা মানে কোণ ফল দেবে সেতবে বুঝবে বহুত পাঠ পড়িবে ভালো বুদ্ধিয়া হবে বর্তমানে পিলা ছুঁ দেখুনা কত ট্যালেন্ট কিন্তু সে বুদ্ধি জীবনর শান্তিরে কদাপি লাগবে সেই মানে সেই পিতামাতা উৎপীড়ন করবে কেন সে সংস্কার হলে ভগবান গোটে প্রিন্সিপাল সে ডাইভর্ট কলে ট্রাফিক্রে আপনার যাওয়া হলে বেল্ট নদেলে পাঁচশো এক টাকা গাড়ি চলো চলো ফোর হুইলর হেলমেট নদেলে কত টাকা পাঁচশো কি শহে না দুইশো যা গাড়ি আপনার পেট্রোল আপনার ট্যাক্স দেন কিন্তু রাস্তা চালা নিয়ম আপনার মনুষ্য জীবন কু মনুষ্য জীবন আপনার মনইচ্ছা বিবাহ হবে মনইচ্ছা কর্ম করবে আপনার কিছু রুলস অ্যান্ড রেগুলেশন নো রুলস অ্যান্ড রেগুলেশন ଭଗବାନ ନାହାନ୍ତି, ଭଗବାନଙ୍କର ନିୟମ ନାହିଁ, ଏଇଟା ସମ୍ଭବ? ମନୁଷ୍ୟ ସୁଖରେ ରହିବ? ମନୁଷ୍ୟ ତାର ଜୀବନକୁ ଯେକୌଣସି ଭାବରେ ଗଢ଼ି ନେଇଗଲେ ସୁଖରେ ରହିପାରିବ? ତାକୁ ସୁଶୃଙ୍ଖଳିତ ହେବାକୁ ପଡ଼ିବ, ବୈଦିକ ପ୍ରିନ୍ସିପଲକୁ ଫଲୋ କରିବାକୁ ପଡ଼ିବ, ଏଇଟା ବାଉଣ୍ଡ, ଏଇଟା କମ୍ପଲସରି। ଏଇଟା ନହେଲେ ସମାଜ କେବେ ସୁଖୀ ହେଇପାରିବ, କଦାପି ହେଇପାରିବ, ଦଣ୍ଡ ପାଇବ। ଭରି ସଭା ଭିତରେ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ, ଯଦି ଦେବଯାନୀ ବିବାହ ପାଇଁ ଚାହିଁଲେ, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ବିବାହ ପାଇଁ ଚାହିଁବେ ଯଜାତିଙ୍କୁ, ଶୁକ୍ରାଚାର୍ଯ୍ୟ ମନା କାହିଁକି ନ କଲେ? କିମ୍ବା ଯଜାତି ଏତେ ଗୋଟେ ଜ୍ଞାନୀ ଲୋକ ହେଇକି, ସେ କ୍ଷତ୍ରିୟ ହେଇକି ବ୍ରାହ୍ମଣ କନ୍ୟା କିଭଳି ବିବାହ କଲେ? ଏଇଟା ପ୍ରତିଲୋମ ବିବାହ। ମୁଁ ଏ ବିଷୟରେ ଜାଣିବା ପାଇଁ ଚାହୁଁଛି। ଏଇଠୁ ରହିଲେ କଥା, କାହିଁକି ପ୍ରତିଲୋମ ବିବାହ ହେଲା? କାଲି ଆପଣମାନେ ଶୁଣିବେ ପ୍ରକୃତରେ ପ୍ରତି ଏତେ ବଡ଼ ବଡ଼, ବହୁତ ବେଳେ ବେଳେ ଲୋକମାନେ ପ୍ରଶ୍ନ କରନ୍ତି, ଆପଣ ଏ କଥା କ'ଣ କହୁଛନ୍ତି, ସେ ବ୍ୟାସଦେବ ସିଏ ତ ସେ ଧୀବର କନ୍ୟାଙ୍କୁ ବିବାହ ହେଇଥିଲେ ନା କ'ଣ? ବ୍ୟାସଦେବଙ୍କର ପିତା ପରାଶର ମୁନି, ଆଜ୍ଞା, ସିଏ ଧୀବର କନ୍ୟାଙ୍କୁ ବିବାହ ହେଇକି ସ୍ୱର୍ଣ୍ଣ ବିଷ୍ଠା ଭିତରେ ପଶିଲେ ସ୍ୱର୍ଣ୍ଣର କିଛି କ୍ଷତି ହେଲାନି, ସ୍ୱର୍ଣ୍ଣ ସ୍ୱର୍ଣ୍ଣ ହେଇକି ରହିଲା। ମହାତ୍ମାମାନେ ନୀଚ କୂଳର କନ୍ୟାକୁ ବେଳେବେଳେ ଗ୍ରହଣ କରିକି ବା ଉଚ୍ଚ କୂଳର କନ୍ୟାକୁ ଗ୍ରହଣ କରିକି ତାଙ୍କୁ ଶୋଧନ କରିଦିଅନ୍ତି, ତାଙ୍କ ଶକ୍ତି ବଳରେ ତାଙ୍କ ପାଖରୁ ବ୍ୟାସଦେବ ଆସିଲେ, ବିଷ୍ଣୁ ଆସିଲେ। ଦେଖିବା ଆମ ଭିତରେ କିଏ କହୁନି, ଦେଖିବା ମୁଁ ପ୍ରତିଲୋମ ବିବାହ କରିକି ମୁଁ ବିଷ୍ଣୁ ଅବତାର ଆଣିଛି, ଆଉ ଗୋଟେ ଭଦ୍ର ସନ୍ତାନ ଆଣିଛି କହୁନି, ଦେଖିବା କହିପାରିବନି କେବେ। ବୈଦିକ ନିୟମ ବହୁତ କଡ଼ା ନିୟମ, ସମାଜ ଆକୁ ସ୍ୱୀକାର ନ କରିପାରେ, କିନ୍ତୁ ଏ ସତ୍ୟ। କିନ୍ତୁ ଆଜ୍ଞା, ଏତେ ବଡ଼ ଜ୍ଞାନୀ ଲୋକ ଯଜାତି ଆଉ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ସଂସାରର ସବୁଠୁ ବଡ଼ ଜ୍ଞାନୀ ଲୋକ, ଭଗବାନଙ୍କର ବିଭୂତି, ସେ କେମିତି କହିଦେବେ ବିବାହ ପଡ଼ କ୍ଷତ୍ରିୟ ରାଜାକୁ ବୋଲି? ନା, ତାର କାରଣ ହେଲେ ପ୍ରଭୁ ଶିବଜୀ ହେବେ ତାଙ୍କର କାରଣ। କାଲି ଶୁଣିବେ ଶିବଜୀଙ୍କ ଯୋଗୁଁ ସେ ବିବାହ ହେଲେ, କେମିତି ବିବାହ ହେଉଛନ୍ତି, କାଲିଠୁ ଆରମ୍ଭ ହେବ ଜଗତି ମହାରାଜଙ୍କ ଚରି। ହରେ କୃଷ୍ଣ।